भगवते वासुदेवाय श्रीमद्भागवतम दशम स्कंद 47 अध्याय श्लोक 25 मिल एन 47-25 उद्धव कहती गोपीमान को नंदग्राम रे एकांत स्थान रे भगवती उत्तम श्लोके भगवती उत्तम श्लोके भवती वीरनुत्तमा भवती वीरनुत्तमा भक्ति प्रवर्तिता दृष्ट्या मुनिनाम विदुर्लभा भगवती उत्तम श्लोके भवती वीरनुत्तमा भक्ति प्रवर्तिता दृष्ट्या मुनिनाम विदुर्लभा भगवती उत्तम श्लोके भवती वीरनुत्तमा भक्ति प्रवर्तिता दृष्ट्या मुनिनाम विदुर्लभा हरे कृष्ण उपस्थ भक्त सज्जन बृंद मातृवृंद कुलवृंद बृंद दर्शक बृंद दर्शिका बृंद समस्त आमे आम भागवत क्लास को स्वागत जनाऊु आम नंदग्राम चलते कथा आम से कथा रिले करूँ डायरेक्ट फ्रम नंदग्राम तेणु उद्धव ये विश्वर सर्वश्रेष्ठ बुद्धिमान व्यक्ति सी एक कहते गोपी मान को गत काली आ दुईट श्लोक मिसिक रही अन्वय गोटे दुटा श्लोक एक समय पाठ करने कथा तेणु ये कहते भगवती उत्तम श्लोके पूर्व श्लोक जो कहले यहाँ हवा द्वारा कौन हम ना कृष्ण भक्ति ही साध्यते जो दान व्रत तप होम जप श्रद्धा संयमयी श्रेय भी विविध स्थान नहीं कृष्ण भक्ति ही साध्यते द्वारा कृष्ण भक्ति हम तेणु ये जो कृष्ण भक्ति तुम जो कर भक्ति किभली कर भगवती उत्तम श्लोके भगवती भगवती कहले भगवान जे कि सड़ैश्वर्यपूर्ण कहले एमती किसी ना जहाँ पाखे ना जिते आम पृथ्वी जिते ऐश्वर्य देखुचे जिते अद्भुत जिनस देखुचे जो आकर्षण वस्तु देखुचे एमती किसी ना जहाँ भगवान पाखे ना अंपे भगवान पाखे एमती वस्तु अच्छी जहाँ भौतिक जगत ना सी हूँ भगवती सी हूँ उत्तम श्लोक हाँ उत्तम श्लोक कह उद्गत तम ये तम गुण ऊर्धर श्लोक अर्थ जस श्लोकर अनेक अर्थ रही गोटे अर्थ हूँ जस भगवान जस ये त्रिजगत व्यापिक रही भगवान जस बा उत्तम श्लोक बहुत उन्नत बहुत सुंदर बहुत श्रेष्ठ श्लोक श्रेष्ठ कथार पूजा कराए उन्नत श्लोक सी उत्तम श्लोक उत्तम श्लोक से भगवती उत्तम श्लोके पाखे भगवती भी अनुत्तमा आउ तुम कह भूल हो गला कान धरदे तुम्हें कहीदे मोर भूल होगा गोटे बस है दु थर कहले भगवती बाप रे बाप आपण भि तुम्हें कहीदेली मोर भूल हो गला भगवती भी अनुत्तमा आउ भूल करेंगे ना सेकेंड टाइम आपणकर भाई जो अनुत्तमा अनुत्तमा कहले श्रेष्ठ जार ऊपर आउ कि ना उत्तम आउ कि ना न उत्तम जस्य जहाँ उत्तर आउ कि ना टॉपमोस्ट लेवल अच्छा आउर आउ कि ना सी हूँ आपण मान से भाव अनुत्तमा भक्ति ये खाली सामान्य भक्ति नुह भक्ति विभिन्न स्तर रही कनिष्ठ मध्यम उत्तम विभिन्न स्तर रही आम आलोचना करवा उत्तम भक्तिर कि स्तर रही चैतन्य चरितामृत वर्णना कर भागवत वर्णना कर चैतन्य चरितामृत वृंदावन दास ठाकुर कहले से वृंदावन दास ठाकुर जोबले व्यासदेव आसते से भागवत भक्तिर वर्णना कले एवं भक्तिर वर्णना आमर भक्तिर सामृत सुंदर रूप गोस्वामी करती भक्ति किभली भक्ति वस्तु ବାକିଟା ଏ ଭୌତିକ ଜଗତରେ ନୁହଁ। ଯେତେ ବୈଜ୍ଞାନିକ ମାନେ ଯେତେ ଗବେଷଣା କରନ୍ତୁ, ଯେତେ ନୋବେଲ ପ୍ରାଇଜ୍ ପାଆନ୍ତୁ, ଯାହା ପାଆନ୍ତୁ, କେହି ଗୋଟେ ଭକ୍ତିକୁ ଆବିଷ୍କାର କରିପାରିବେ ନାହିଁ, ଆଉ ଭକ୍ତିକୁ ଉଦ୍ଭାବନ କରିପାରିବେ ନାହିଁ। କାରଣ ଏ ଭୌତିକ ଜଗତରେ ସେ ଭକ୍ତି ନାହିଁ। ତମେ ଯେତେ ଗବେଷଣା କର, ଏ ଭକ୍ତିକୁ ପାଇପାରିବ ନାହିଁ। ଇଏ ହେଉଛି ଗୋଲୋକେ ପ୍ରେମଧନ ହରିନାମ ସଂକୀର୍ତ୍ତନ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। ଏ ଭକ୍ତି ହେଉଛି ବୈକୁଣ୍ଠ ଜଗତର କଥା, ଭକ୍ତି ହେଉଛି ବୈକୁଣ୍ଠ ଜଗତର କଥା, ଏ ଭୌତିକ ଜଗତର କଥା ନୁହଁ। ତେଣୁ ଆମେ ଭକ୍ତି ବିଷୟରେ ଆଲୋଚନା କରିବା ଆଜି, ଭକ୍ତି ସ୍ପେଶାଲ। ଆଜିର କ୍ଲାସ୍ ହେଉଛି ଭକ୍ତି ସ୍ପେଶାଲ, ଭକ୍ତି ସ୍ପେଶାଲ ପ୍ରବର୍ତ୍ତିତା। ଏଭଳି ତମେ ପ୍ରବର୍ତ୍ତନ କରିଛ ଭକ୍ତି, ଖାଲି ତମେ ପ୍ରବର୍ତ୍ତନ କହିଲେ ଖାଲି ତମେ ଆଚରଣ କରିଛ, ତାହେଲେ ପ୍ରବର୍ତ୍ତନ କରିଛ, ସମସ୍ତେ ସେଇଟା ଫଲୋ କରିବେ। ପ୍ରବର୍ତ୍ତନ କରି ପ୍ରବର୍ତ୍ତନ ହେଇଗଲା, ଆସିଗଲା, ରିଲିଜ୍ ହେଇଗଲା, ଫିଲ୍ମ ରିଲିଜ୍ ହେଇଗଲା, ସମସ୍ତେ ଦେଖିବେ। ଏ ଭକ୍ତିକୁ ଗୋପୀମାନେ ଆଚରଣ କରି ଦେଖାଇଦେଲେ, ଖାଲି କଥାରେ କହିଲେ ନାହିଁ, ସମସ୍ତେ ଭକ୍ତି କର କୃଷ୍ଣକୁ କହିଲେ ନାହିଁ, ନିଜେ ଆଚରଣ କରି ଦେଖାଇଦେଲେ ଏ ପ୍ରବର୍ତ୍ତନ ହେଇଗଲା। ତା ପୂର୍ବରୁ ହେଇନଥିଲା, ତା'ର ଅର୍ଥ ହେଉଛି ତା ପୂର୍ବରୁ ହେଇନଥିଲା। ଏ ଭକ୍ତି ଅନୁତ୍ତମା, ତା ପୂର୍ବରୁ ଭକ୍ତି ଥିଲା କିନ୍ତୁ ଏଭଳି ଭକ୍ତି ନଥିଲା। ଗୋପୀମାନଙ୍କର ଯେଉଁ ଭକ୍ତି ରହିଛି ଅନୁତ୍ତମା ଭକ୍ତି ପ୍ରବର୍ତ୍ତିତା ଦିଷ୍ଟିଆ, ଦିଷ୍ଟିଆ କହିଲେ ସୌଭାଗ୍ୟ। କାହାର ସୌଭାଗ୍ୟ? ଦିଷ୍ଠା କହିଲେ ସୌଭାଗ୍ୟ, ଇଏ ଆମର ସୌଭାଗ୍ୟ ଯେ କେବଳ ଯେ କିଏ ଉଦ୍ଧବଙ୍କର ସୌଭାଗ୍ୟ ଥିଲା ତା ନୁହଁ, ଇଏ ଆମର ମଧ୍ୟ ସୌଭାଗ୍ୟ। ସିଏ ଯେଉଁ କଥା କହିଲେ ଆମେ ସେଇଟା କଥା କହୁଛେ, ଇଏ ଆମର ସୌଭାଗ୍ୟ। ସିଏ ଯେଉଁ କଥା କହିଲେ ଆମେ ସେଇଟା ଶୁଣୁଛେ, ସେଇଟା ଏଇଟା ଆମର ସୌଭାଗ୍ୟ। ସୌଭାଗ୍ୟ ସେଇଠି ବନ୍ଦ ହୋଇଗଲା ନାହିଁ, ଚାବି ପଡ଼ିଗଲା ନାହିଁ, ସୌଭାଗ୍ୟର ଡୋର ବନ୍ଦ କରିକି ଚାବି ପକାଇ ପଡ଼ିଗଲେ ନାହିଁ। ଉଦ୍ଧବ ଦେଇଦେଲେ ସମସ୍ତଙ୍କୁ ସୌଭାଗ୍ୟ, ପ୍ରଦାନ କରି ସମସ୍ତଙ୍କୁ ପ୍ରଦାନ କଲେ ସୌଭାଗ୍ୟ। ଇଏ ହେଉଛି ଭାଗ୍ୟ, ପ୍ରକୃତ ଭାଗ୍ୟ। ତେଣୁ ଭକ୍ତି ପ୍ରବର୍ତ୍ତିତା ଦିଷ୍ଟିଆ ମୁନିନାମ ଅପି ଦୁର୍ଲଭା। ଏ ଯେଉଁ ମୁନିମାନେ ଆମେ ଭାବୁଛେ ମୁନିମାନେ ବହୁତ ଉନ୍ନତ ସ୍ତରର, ନା, ତାଙ୍କ ପାଇଁ ମଧ୍ୟ ଏଇଟା ଦୁର୍ଲଭ। ମୁନିମାନେ ମଧ୍ୟ ଏଭଳି କରିପାରିବେ ନାହିଁ। ଯେଉଁଭଳି ମୁନିମାନେ ମାନେ କିଏ? ଆମେ ଆଚାର୍ଯ୍ୟମାନେ ଟିକାରେ କହିବା, ମୁନିମାନଙ୍କ କଥା କାହାକୁ କୁହାଯାଉଛି? ସେମାନେ ପାଇଁ ଦୁର୍ଲଭ, ଦୁର୍ଲଭ ମାନେ ଲାଭ ହୋଇପାରିବ ନାହିଁ। ଗୋଟେ ଦୁଇଟି ବସ୍ତୁ ରହିଛି, ଗୋଟେ ସୁଲଭ ଲଭ ଲଭ୍ୟ ମିଳିବା, ସେଇଟା ଦୁର୍ଲଭ ସୁଲଭ ଦୁଇଟି ଜିନିଷ ଅଛି। ଦୁର୍ଲଭ ଶୌଚାଳୟ, ସୁଲଭ ଶୌଚାଳୟ। ଆଉ ଥରେ ଯାଇଥିଲୁ କୁମେରୁ, ଯେଉଁଟା କୁହାଯାଏ ସୁମେରୁ ନା କୁମେରୁ, ଏ ଯେଉଁ କ'ଣ ସେଇଟା ନରୱେ ଓସ୍ଲୋକୁ ଯାଇଥିଲୁ। ଓସ୍ଲୋ ସେଇଟା କ'ଣ ସୁମେରୁ ନା କୁମେରୁ, କ'ଣ ସେଇଟା ସୁମେରୁ ନା ଉତ୍ତରରେ ଅଛି ନା, ସେଇଟା ଉତ୍ତର ସୁମେରୁ। ଆଚ୍ଛା, ସେଠିକି ଯାଇଥିଲୁ, ସେଠି ଗୋଟେ ଆମେ ଦେଖିଲୁ କ'ଣ ଦୁର୍ଲଭ ଶୌଚାଳୟ। ଆଉ ଟଏଲେଟ୍ ଯିବା ପାଇଁ ହେଲେ 200 ଟଙ୍କା ଦେବାକୁ ପଡ଼ିବ, ଆମେ ଆଉ ଯିବୁ 200 ଟଙ୍କା? ଦୁର୍ଲଭ ଶୌଚାଳୟ, ଯାହା ହଉ ଦୁର୍ଲଭ, ସହଜରେ ମିଳେ ନାହିଁ। ସୁଲଭ ରହିଛି, ସୁଲଭ ଦୋକାନ ସବୁ ରହିଛି ଗଭର୍ଣ୍ଣମେଣ୍ଟର, ସୁଲଭ ଦୋକାନ, କଣ୍ଟ୍ରୋଲ ଦୋକାନ, ସୁଲଭ ଦୋକାନ ବୋଲି କୁହାଯାଉଛି। ସୁଲଭ ଶୌଚାଳୟ ଆମେ ସବୁ ଜାଣିଛେ, ଦୁର୍ଲଭ ଶୌଚାଳୟ କିଏ ଜାଣିନଥିବେ? ଇଏ ହେଉଛି ଦୁର୍ଲଭ ବୁଲାରେ। ତେଣୁ ଇଏ ମୁନିନାମ ବି ଦୁର୍ଲଭା, ମୁନିମାନେ ମଧ୍ୟ ପ୍ରାପ୍ତ ହୋଇପାରନ୍ତି ନାହିଁ। ମୁନିମାନେ ମନନଶୀଳ, ଯେଉଁମାନେ ମନରେ ସବୁବେଳେ ଚିନ୍ତା କରୁଛନ୍ତି, ମୁନି ବା ମୌନୀ, ମୌନୀ ମଧ୍ୟ ମୁନିରେ ଯିବେ, ସେ ମୌନ ରହିଛନ୍ତି। ଆମେ ଶୁଣିଲେ ନା ତା ପୂର୍ବର ଶ୍ଳୋକରେ ମୌନ ଥିଲା ନା ନାହିଁ? ଆର ଶ୍ରେଟ ଥିଲା, ଯେଉଁ ଆପବର୍ଗରେ ମୌନ ଥିଲା, ଏଥିରେ ମୌନ ନାହିଁ। ଉଦ୍ଧବ କହୁଛନ୍ତି ନା, ତେଣୁ ଭକ୍ତି ପ୍ରବର୍ତ୍ତିତ ମୁନିନାମ କି ଦୁର୍ଲଭା, ତା ପୂର୍ବରୁ ଏଭଳି କିଛି ନଥିଲା, ଏଭଳି ଭକ୍ତି ନଥିଲା। ଅନୁତ୍ତମା ଭକ୍ତି ଇଏ ଆରମ୍ଭ କଲେ, ଗୋପୀମାନେ ଆରମ୍ଭ କଲେ, ଆମେ ଶୁଣିବା ଆଚାର୍ଯ୍ୟମାନେ ଟୀକାରେ। ତେଣୁ ଏ ଯେଉଁ ରହିଛି ଭଗବତୀ ଉତ୍ତମ ଶ୍ଳୋକେ ଭଗବତି ଭୀର ଅନୁତ୍ତମା ଭକ୍ତି ପ୍ରବର୍ତ୍ତିତା ଦୃଷ୍ଟିଆ ମୁନିନାମ କି ଦୁର୍ଲଭା, ଏ ଏତେ ସହଜ ନୁହଁ ଏ ଭକ୍ତି। ତମେ ଯେଉଁ ଭକ୍ତି ତମର ଅଛି କୃଷ୍ଣଙ୍କ ପାଖରେ, ମୁଁ ଆଜି ଦେଖିଲି, ଆଗରୁ ଜାଣିନଥିଲେ, ଫାର୍ଷ୍ଟ ଟାଇମ୍ ଦେଖିଲେ ସିଏ। ଆଗରୁ ବହୁତ ଭକ୍ତ ଦେଖିଛନ୍ତି, ବ୍ରହ୍ମାଙ୍କଠୁ ଆରମ୍ଭ କରି ଲକ୍ଷ୍ମୀ ପ୍ରଭୁ ସମସ୍ତ ବିଷୟରେ ଜାଣିଛନ୍ତି, ପଢ଼ିଛନ୍ତି, ଶୁଣିଛନ୍ତି, ସବୁ କରିଛନ୍ତି। କିନ୍ତୁ ଏଭଳି ଭକ୍ତି ଶୁଣିନଥିଲେ ବା ଜାଣିନଥିଲେ ବା ଚିନ୍ତା କରିନଥିଲେ ଆଜି ଫାର୍ଷ୍ଟ ଟାଇମ୍ ଦେଖିଲେ ପ୍ରିମିୟର ଶୋ ଏଇଟା ହେଲା ପ୍ରିମିୟର ଶୋ ପ୍ରିମିୟର ଶୋ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କ'ଣ କହୁଛନ୍ତି ସେ କହୁଛନ୍ତି ଯେ ଭବତୀନା ଭକ୍ତି ଭକ୍ତିସ୍ତୁନ ଏବ ସର୍ବବିଲକ୍ଷଣ ଏ ବିଲକ୍ଷଣ ଏଭଳି ଲକ୍ଷଣ ଆଗକୁ ଦେଖିନଥିଲେ ସିଏ ବିଲକ୍ଷଣ ସର୍ବବିଲକ୍ଷଣ ୟୁନିକ୍ ଯାହାକୁ କୁହାଯାଏ ୟୁନିକ୍ ଏଭଳି ଆଉ ଦ୍ୱିତୀୟ ବସ୍ତୁ ନାହିଁ ୟୁନିକ୍ ଭକ୍ତି ସିଏ ଥିଲା ସର୍ବବିଲକ୍ଷଣ ଭକ୍ତିସ୍ତୁନ ଭକ୍ତି ଭକ୍ତିସ୍ତ ଏଭଳି ଭାବରେ ଭବତୀନା ଭକ୍ତି ତୁ ଅନ୍ୟ ସର୍ବବିଲକ୍ଷଣେ ଅନ୍ୟମାନେ ସବୁ ବହୁତ ଭକ୍ତି କରିଛନ୍ତି କିନ୍ତୁ ଏଭଳି ଭକ୍ତି କେହି କରିନାହାନ୍ତି ସର୍ବବିଲକ୍ଷଣ ଇତିହାସ ଏଇ ଶ୍ଳୋକଟି ଏଇ ଭାବରେ କୁହାଯାଉଛି ଭଗବତୀ ଅନୁତ୍ତମା କହିଲେ ସର୍ବଶ୍ରେଷ୍ଠ ଟପ୍ମୋଷ୍ଟ ତା ଉପରେ ଆଉ କିଛି ନାହିଁ ସର୍ବଶ୍ରେଷ୍ଠ ଇଏ ହେଉଛି ଅନୁତ୍ତମା ପ୍ରବର୍ତ୍ତିତ ଏତି ପ୍ରାକ୍ ଇୟଂ ନାସିତ୍ ଆଉ ପୂର୍ବରୁ ଏଇଟା ନଥିଲା ଏ ଭକ୍ତି ଆଉ ପୂର୍ବରୁ ନଥିଲା ପ୍ରାକ୍ ଇୟଂ ନଥିଲା ଆଉ ଏଇସବୁ ଭକ୍ତି ନଥିଲା ଆଗରୁ ଏତେ ପାଠ ପଢ଼ିଛନ୍ତି ସବୁ କିନ୍ତୁ ଏଭଳି ଭକ୍ତି ସେ ଦେଖିନଥିଲେ ଏଇଟା ଫାର୍ଷ୍ଟ ଟାଇମ୍ ଦେଖିଲେ ପରନ୍ତୁ ଭବତୀନା ରାଗାତ୍ମିକା ଭକ୍ତି ଅନୁସୃତ ହେବ ରାଗାନୁଗା ଭକ୍ତି ଲୋକେଇ କ୍ରିୟମାଣା ପ୍ରଚରିଷ୍ୟତି ଇତ୍ୟର୍ଥ ଆପଣ ଯେଉଁ ରାଗାନୁଗା ଭକ୍ତି ଆରମ୍ଭ କଲେ ଆମର ହେଉଛି ଭକ୍ତି କିଭଳି କିଭଳି ଆମର କି ଭକ୍ତି ଆମର କାହିଁ ରାଗାନୁଗା ଆମର ତ ନିଦ ଭାଙ୍ଗୁନି ଆଉ ଆମର ରାଗାନୁଗା କ'ଣ ଆସିବ ଆମର ହେଉଛି ସାଧନ ଭକ୍ତି ସାଧନ ଭକ୍ତି ସିଦ୍ଧ ହେଲା ପରେ ଯାଇକିରି ତାପରେ ଅନ୍ୟ କଥା ସବୁ ଅଛି ସାଧନ ଭକ୍ତିରେ ଆମେ ଅଛେ ବର୍ତ୍ତମାନ ଆମେ ଚାଲି ଶିଖୁଛେ କେମିତି ଚାଲିବାକୁ ହେବ ଶିଖୁଛେ ବଡ଼ଦାଣ୍ଡରେ ବା ଯେଉଁ ଆମର ବୈକୁଣ୍ଠ ଲୋକରେ କେମିତି ଚାଲିବା ଏଇଟା ଟ୍ରେନିଂ ନେଉଛେ ଆମେ ଶିଖୁଛେ ଚାଲି ଶିଖୁଛେ ଯେଉଁ ସାଧନ ଭକ୍ତି ସାଧନ ଭକ୍ତିର ସିଦ୍ଧ ସିଦ୍ଧ ସ୍ତରରେ ଆସିଲେ ରାଗାନୁଗା ଭକ୍ତି ସେତେବେଳକୁ ଆସିବ ତେଣୁ ଆମେ ସାଧନ କରୁଛେ ଭକ୍ତି କେମିତି କରିବାକୁ ପଡ଼ିବ ଅ ଆ କଖ ପଡ଼ୁଛେ ବର୍ତ୍ତମାନ ଭକ୍ତିର କିନ୍ତୁ ସେମାନେ ହେଉଛନ୍ତି ରାଗାନୁଗା ସ୍ୱତଃ ଭକ୍ତି ତାଙ୍କର ରହିଛି ରାଗାନୁଗା ତାଙ୍କୁ ଯେମିତି ଚଢ଼େ କିଏ ପକ୍ଷୀଟା ପକ୍ଷୀଟାକୁ କିଛି ସମୟ ଲାଗେ ଅବଶ୍ୟ ଶିଖିବା ପାଇଁ ଶିଖିଗଲା ପରେ ଚାଲିବ ତେଣୁ ଯାହା ବି ହଉ ଇଏ ଯେଉଁ ରହୁଛି ରାଗାନୁଗା ଭକ୍ତି ଏ ଭକ୍ତି ଆଗରୁ ନଥିଲା ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଆମର ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ମହାପ୍ରଭୁ ଆସିବା ପୂର୍ବରୁ ଏ ଭୌତିକ ଜଗତରେ ଏ ଭକ୍ତିର 2.5 ରସ ଥିଲା ତାପରେ ଆଉ କ'ଣ କ'ଣ ସବୁ ରସ ଅଛି ସେଇଟା କେହି ଜାଣିନଥିଲେ ପୃଥିବୀରେ କେହି ଜାଣିନଥିଲେ ପୃଥିବୀରେ କ'ଣ ସାରା ବିଶ୍ୱରେ କେହି ଜାଣିନଥିଲେ ମହାପ୍ରଭୁ ସେଠି ଶିକ୍ଷାଟା ଦେଲେ 2.5 ରସ ଥିଲା କ'ଣ କ'ଣ ଶାନ୍ତରସ ଦାସ୍ୟ ରସ ସମ୍ଭ୍ରମ ସଖ୍ୟ ଯାହାକି ଅର୍ଜୁନଙ୍କର ହେଉଛି ସମ୍ଭ୍ରମ ସଖ୍ୟ ଏତିକି ଭିତରେ ଥିଲା ଆଉ ତା ଉପରୁ କେହି ଯାଇପାରୁନଥିଲେ କ'ଣ ଅଛି ଭକ୍ତି ବୋଲି କିନ୍ତୁ ମହାପ୍ରଭୁ ଆସିକରି ତା ଉପର ସବୁ ବସ୍ତୁକୁ ସବୁ ଦେଲେ ଏ ରାଗାନୁଗା ଭକ୍ତି ଏଇଟାକୁ ସେ ଶିକ୍ଷା ଦେଲେ ଆପଣି କରି ମୁଁ ଭକ୍ତ ଭକ୍ତି ଭାବ ଅଙ୍ଗୀକାର ଆପଣ କରି ମୁଁ ଭକ୍ତି ଭାବ ଅଙ୍ଗୀକାର ଆପଣିଆ କରି ଭକ୍ତି ଶିଖା ମୁଁ ସବାର ଆପଣିଆ କରି ଭକ୍ତି ଯୁଗ ଧର୍ମ ପ୍ରବର୍ତ୍ତନ ନାମ ସଂକୀର୍ତ୍ତନ ଚାରି ଭାବ ଭକ୍ତି ଦିଆ ଚାରି ଭାବ ଭକ୍ତି ଦେଇକି ନାଚେଇବେ ଭୁବନ ନାଚେଇବେ ଏଇ ବିମାନଙ୍କର ଯେଉଁ ଭାବ ରହିଛି ଚାରି ଭାବ କହିଲେ ଆଙ୍କର ହେଉଛି ସବୁଠାରୁ ଶ୍ରେଷ୍ଠ ଭାବ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏଇ ଚାରିଭାବ ଭକ୍ତିକୁ ମହାପ୍ରଭୁ ପ୍ରଦାନ କଲେ, ତା ପୂର୍ବରୁ ନଥିଲା। ତେଣୁ ଗୋପୀମାନେ ସେଇଟାକୁ ଆଚରଣ କରୁଥିଲେ, ଶିକ୍ଷା ଦେଲେ, ଆସିକି ମହାପ୍ରଭୁ ସେଇଟା ଶିକ୍ଷା ଦେଲେ। ସମସ୍ତେ ବୁଝିନଥିଲେ ସେତେବେଳେ ଗୋପୀମାନ କଥା। ଆମ ସେଥିପାଇଁ ଗୋଟେ ଅଛି ଗୀତ, ଯଦି କ'ଣ ଗୌର ନା ହୋଇତ ତେବେ କି ହୋଇତ କେମତେ ଜାଣିଥାନ୍ତେ ଯେ ରାଧାଙ୍କର ଭାବ, ରାଧାର ମହିମା, ଏଇସବୁ କିଏ ଜାଣିଥାନ୍ତା ଯଦି ମହାପ୍ରଭୁ ଆସିନଥାନ୍ତେ। ତେଣୁ ଇଏ ଯେଉଁ କୁହାଯାଉଛି ଯେ ରାଗାନୁଗା ଭକ୍ତି ଏବଂ କ୍ରିୟମାଣା, ସେ ଆରମ୍ଭ କଲେ, ଗୋପୀମାନେ ଆରମ୍ଭ କଲେ ରାଗାନୁଗା ଭକ୍ତି। ରାଗାନୁଭକ୍ତି ଆଉ କେହି ନାହିଁ, ଏଠି ମଧ୍ୟ ନଥିଲା। କେଉଁଠି? ଏ ଯେଉଁ ତାଙ୍କର ପିତାମାତା ଯିଏ ଥିଲେ ବସୁଦେବ ଏବଂ ଦେବକୀ, ତାଙ୍କ ପାଖରେ ମଧ୍ୟ ସେ ରାଗାନୁଗା ଭକ୍ତି ନଥିବ। ରାଗାନୁଗା ଭକ୍ତି ଥିବ, ନଥିବ କହିହେବ ନାହିଁ, ତାଙ୍କ ପାଖରେ ଅଛି, କିନ୍ତୁ ତାଙ୍କର ସେ ଏତେ ସ୍ତର ଉନ୍ନତ ସ୍ତରକୁ ଯାଇନଥିଲେ, ତାଙ୍କର ଐଶ୍ୱର୍ଯ୍ୟଯୁକ୍ତ। କିନ୍ତୁ ଏଇଟା ହେଉଛି, ଏଇଟା ହେଉଛି ମାଧୁର୍ଯ୍ୟ, ଏଇଟା ହେଉଛି ମାଧୁର୍ଯ୍ୟ। ରାଗାନୁଗାର ମଧ୍ୟ ବିଭିନ୍ନ ସ୍ତର ରହିଛି। ତେଣୁ ଏ ଯେଉଁ ରହିଛି, ହଁ, ଦିଷ୍ଠ୍ୟା ଲୋକାନାମ ଅତି ଭାଗ୍ୟହୀନ, ଖାଲି ତାଙ୍କର ଯେ ଭାଗ୍ୟ ଥିଲା ତାହା ନୁହଁ, ଆମମାନଙ୍କର ମଧ୍ୟ ଏ ଭାଗ୍ୟ। ଆମେ ତାଙ୍କ ବିଷୟରେ ଶୁଣୁଛେ, ତାଙ୍କ ବିଷୟରେ କହୁଛେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ମୁନିନାମ କହିଲେ ସନକାଦିନାମ ପି, ମୁନିନାମ କହିଲେ ସନକ ଶ୍ରେଷ୍ଠ, ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର ସନକ, ସନାତନ, ସନାତନ, ସନତ କୁମାର, ଏ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମାନେ ସବୁ ଜ୍ଞାନ ଶକ୍ତିର ଅବତାର। କିନ୍ତୁ ତାଙ୍କ ପାଖରେ ମଧ୍ୟ ଦୁର୍ଲଭ, ସନକାଦିନାମ ପି ଏବଂ ଭକ୍ତିରେ ଏବଂ ପରମ ଫଳମ କ'ଣ, ତତଃ ଶ୍ରୀକୃଷ୍ଣ ସ୍ୱତଃ ବଶ୍ୟ। ଭକ୍ତିର ପରମ ଫଳ କ'ଣ ନା, ଶ୍ରୀକୃଷ୍ଣ ସ୍ୱତଃ ବଶ୍ୟ, ଭଗବାନ ତାଙ୍କର ଅଧୀନ ହୋଇଯାଆନ୍ତି। ଏଇଟା ହେଉଛି ଇଏ ଭକ୍ତିର, ଏଇ ସବୁଠାରୁ ଶ୍ରେଷ୍ଠ ଭକ୍ତିର ଲକ୍ଷଣ ହେଉଛି ଏଇଟା, ଭଗବାନ ତାଙ୍କର ଭକ୍ତ ବଶ, ଅହମ୍ ଭକ୍ତ ପରାଧୀନ ଭଗବାନ କହିଲେ ସେଇଟା। ତେଣୁ ଏଇ ଯେଉଁ ଭକ୍ତି ରହିଛି, ଆମେ କହିଥିଲେ ବହୁତ କଥା କହିଦେଲେ ଭକ୍ତି ବିଷୟରେ ବହୁତ କଥା କହିବା, ତେଣୁ ଏଇ ଭକ୍ତି ବିଷୟରେ ଆମେ କିଛି କଥା କହିବା, ଭକ୍ତିଟା କ'ଣ। ତେଣୁ ଭକ୍ତିର ସଂଜ୍ଞା ଆମେ ଫାଷ୍ଟ ଜାଣିବା, କ'ଣ ଭକ୍ତି ସଂଜ୍ଞା, ଭକ୍ତିର ସମସ୍ତ ସୁନ୍ଦର ବର୍ଣ୍ଣନା କରାଯାଇଛି। ଭକ୍ତିର ରସ, ଭକ୍ତିର ରସର ସାଗର ସିଏ ସିନ୍ଧୁ। ତେଣୁ ଫାଷ୍ଟ ହେଉଛି ଭକ୍ତିର ଡେଫିନେସନ୍, କ'ଣ ଭକ୍ତି, ଭକ୍ତି କ'ଣ, କିଏ କହିପାରିବ ଭକ୍ତି? ଆମେ ସବୁ ଭକ୍ତି କରୁଛେ ନା କ'ଣ କରୁଛେ? ଆମେ ଆମେ ଭକ୍ତି କରୁଛେ ନା ନାହିଁ? ଭକ୍ତିର କ'ଣ ସଂଜ୍ଞା? ଆମେ ଭକ୍ତି କରୁଛେ, କ'ଣ ଭକ୍ତି କରୁଛ, ଭକ୍ତିର ସଂଜ୍ଞା କ'ଣ? ନା ନା, ଆମେ ଭକ୍ତି ନା, ତମେ ଭକ୍ତି କରୁଛ ନା? ହଁ, ମୁଁ ଭକ୍ତି କରୁଛି ନା, କହ ସଂଜ୍ଞା କହ, ଭକ୍ତିର କ'ଣ ଅର୍ଥ କହ। ନା ମୁଁ କହିପାରିବିନି, ସରଳ ଅର୍ଥରେ କ'ଣ କହିବା, ସରଳ ଆମେ ଜାଣିନୁ ଏତେ ସଂସ୍କୃତ, ସଂସ୍କୃତ ଭାଷା ଜାଣିନୁ। ଆମେ ଭକ୍ତି କରୁଛୁ ମାନେ କ'ଣ, ସରଳ ଭାବରେ, ସରଳ ଭାବରେ ସଂଜ୍ଞା କଥା କହ, ଅନ୍ୟ ବିଦ୍ୱାନ ବ୍ୟକ୍ତି କ'ଣ ମାନେ କହିବେ, ଆମେ ମୂର୍ଖ, ଆମେ କି ଜାଣିନୁ? ଠିକ କଥା ସେଇଟା, ଭଗବାନ ଭକ୍ତି ଭଲ ପାଉଛେ, ସମସ୍ତେ କାହା କିଏ କେତେ ଜଣ ଭଗବାନ ଭଲ ପାଉଛନ୍ତି? ହଁ, ଭଗବାନ କିଏ ତ ଜାଣିନାହାନ୍ତି, ଆଉ ଭଲ ପାଇବା କଥା କ'ଣ, ଛାଡ଼ ଦୂର କଥା। ତେଣୁ ଏଇ ଯେଉଁ ଭକ୍ତି କହିଲେ ଭଗବାନ ଭଲ ପାଇବା, ଏଇ ଭଲ ପାଇବାର ବିଭିନ୍ନ ସ୍ତର ରହିଛି। କିଏ କେଉଁଭଳି ଭାବରେ ଭଲ ପାଉଛି, କ'ଣ କିଏ ଭଲ ପାଉଛି, ପ୍ରଭୁ ମୋତେ ଖାଇବାକୁ ଦିଅ, ଏଇଭଳି ଭଲ ପାଉଛି ସିଏ। ଇଏ ବିଗିନିଂ ଷ୍ଟେଜ୍, ଭଗବାନ କହିଲେ ଚତୁର୍ବିଧା ଭଜନ୍ତି ମାଙ୍ଗ ଜନା ସୁକୃତିନ ଅର୍ଜୁନ ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ। ଭକ୍ତି ଭଜ ଧାତୁରୁ ଭକ୍ତି ଆସୁଛି, ଚତୁର୍ବିଧା ଭଜନ୍ତି ମାଙ୍ଗ, ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ସେମାନେ ଭଜନ କରନ୍ତି, ଯେଉଁମାନେ ସୁକୃତିବାନ, ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ଭଗବାନ ଭଜନ କରନ୍ତି ବା ଭକ୍ତି କରନ୍ତି, ନହେଲେ ସମସ୍ତେ କରିବେ ନାହିଁ। କିଏ କିଏ ସେମାନେ ନା ଆର୍ତ୍ତ ଦୁଃଖରେ ପଡ଼ିଲେ ଯେ ଭଗବାନ ଭଜନ କରେ, ସିଏ ବି ଭକ୍ତ, କିନ୍ତୁ ସିଏ ହେଉଛି ବିଗିନିଂ ସ୍ତରର, ପ୍ରାଥମିକ ସ୍ତର, ଅନୁତ୍ତମା ଭକ୍ତି ନୁହଁ, ଏ ହେଉଛି ବିଗିନିଂ, ଆରମ୍ଭ ସ୍ତର, ଏଇଠୁ ଆରମ୍ଭ ହେଲା। ଚତୁର୍ବିଧା ଭଜନ୍ତି ମାଙ୍କ ଜନା ସ୍ୱୀକୃତି ନ ଅର୍ଜୁନ, ସେମାନଙ୍କର ସ୍ୱୀକୃତି ରହିଛି, ସେମାନଙ୍କର କ'ଣ ପୁଣ୍ୟ ରହିଛି, ପୁଣ୍ୟ କାର୍ଯ୍ୟ କିଛି କରିଛନ୍ତି, ଯେଉଁଥିପାଇଁ କି ସେ ଭଗବାନଙ୍କର ଶରଣରେ ଯାଇଛନ୍ତି, ଭଜନ କରୁଛନ୍ତି, ଭକ୍ତି କରୁଛନ୍ତି, ଚତୁର୍ବିଧା ଭଜନ୍ତି ମାନେ ଜନା ସୁକୃତି ନ ଅର୍ଜୁନ କିଏ କିଏ ନା ଆର୍ତ୍ତ ଦୁଃଖରେ ପଡ଼ି ଜଣେ ଯଦି ଭଗବାନ ଡାକିଲା ସିଏ ମାନେ କ'ଣ ସିଏ ହେଉଛନ୍ତି ସୁକୃତିବାନ, ତାର ପୁଣ୍ୟ ରହିଛି ସେଥିପାଇଁ ଭଗବାନ ଡାକିଲେ, ନହେଲେ ଡାକିପାରିବ ନାହିଁ। ଆମେ ଏଇ ଉଦାହରଣଟି ସବୁବେଳେ ଦେଉଛେ, ଆଜି ଯେଉଁ କରୁଣାର ଆର୍ତ୍ତ ସମସ୍ତେ କରୁଣାର୍ତ୍ତ ହେଇକି ରହିଛନ୍ତି, କେତେଜଣ ଭଗବାନ ଡାକୁଛନ୍ତି? ସୁକୃତିବାନ ନ ହୋଇଥିଲେ, ପୁଣ୍ୟବାନ ନ ହୋଇଥିଲେ ସେ ଭଗବାନ ଡାକିବେ ନାହିଁ, ଦୁଃଖରେ ପଡ଼ିଲେ ମଧ୍ୟ ଡାକିବେ ନାହିଁ, କିନ୍ତୁ ଭଗବାନ ଜାଣିନାହାନ୍ତି ଆଉ ଭଗବାନ ଡାକିବ, ତାଙ୍କର ତ ପୁଣ୍ୟ ସରିନାହିଁ। ଯେସାନ୍ତୁ ଅନ୍ତର୍ଗତ ପାପଂ ଜନାନାମ ପୁଣ୍ୟ କର୍ମଣାମ ଯେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତେ ମାଙ୍କ ଦୃଢ଼ବ୍ରତା, ଯେଉଁମାନ ପାପକର୍ମ ପ୍ରତିଜ୍ଞା ଶେଷ ହେଇ ନାହିଁ, ପୁଣ୍ୟକର୍ମ ଆରମ୍ଭ ହେଇନାହିଁ, ସେମାନେ ଭଗବାନ ଭଜନ କରିପାରିବେ ନାହିଁ। ଆଉ ଜଣେ ହେଲେ ଜିଜ୍ଞାସୁ, ଜିଜ୍ଞାସ କେତେ ଜଣ ଅଛନ୍ତି? ଭକ୍ତି ଆମର ବେଦାନ୍ତ ସୂତ୍ରରେ କୁହାଗଲା ଅଥାତ ବ୍ରହ୍ମ ଜିଜ୍ଞାସା, ବହୁତ ପ୍ରକାର ଜିଜ୍ଞାସୁ ଅଛନ୍ତି, ବହୁତ ପ୍ରକାର ସମସ୍ତଙ୍କର ଜିଜ୍ଞାସା ରହିଛି, ସମସ୍ତ ପ୍ରଶ୍ନ ରହିଛି, ପ୍ରଶ୍ନ ଉତ୍ତର ଚାଲିଛି ସବୁ ବହୁତ ଜାଗା। କିଏ ଭଲ ପ୍ରଶ୍ନ ଦେଇପାରିଲେ ବନେଗା କରୋଡ଼ପତି, କରୋଡ଼ପତି ହେଇଯାଉଛନ୍ତି ସିଏ, ଏଭଳି ସବୁ ପ୍ରଶ୍ନ ଉତ୍ତର ଚାଲିଛି। କିନ୍ତୁ ଏଇ ଯେଉଁ ପ୍ରଶ୍ନ ଯେଉଁ ରହିଛି ଆଦର୍ଶ ପ୍ରଶ୍ନ, କେତେଜଣ ସେ ପ୍ରଶ୍ନ କରୁଛନ୍ତି, ଜିଜ୍ଞାସା ବ୍ରହ୍ମ ଜିଜ୍ଞାସା କେତେଜଣଙ୍କ ରହୁଛି? ତେଣୁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା, କହିବାର ଉଦ୍ଦେଶ୍ୟ ହେଉଛି ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକି ସେଇ ଆହାର ନିଦ୍ରା ଭୟ ମଧ୍ୟ ଏଇ ଜିଜ୍ଞାସା ହେଉଛି, ସାରା ପୃଥିବୀରେ ଏଇ ଜିଜ୍ଞାସା ହେଉଛି କେମିତି ଆମେ କରୁଣାର ରକ୍ଷା ପାଇବା, ଏ ଜିଜ୍ଞାସା ହେଉଛି କରୁଣାର କେମିତି ରକ୍ଷା ପାଇବା, ଚାଲ ଚାଲ ରିସର୍ଚ୍ଚ କର, କର ଶୀଘ୍ର 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 କାଢ଼, ଶୀଘ୍ର କାଢ଼ ଇଞ୍ଜେକ୍ସନ୍, କ'ଣ ସେଟା କ'ଣ ଦେଇଦେଲେ ଆଉ ତମକୁ ହେବ ନାହିଁ, ସିଟ୍ ଦରକାର, ଭ୍ୟାକ୍ସିନ୍ ଭ୍ୟାକ୍ସିନ୍ କାଢ଼, ଶୀଘ୍ର କାଢ଼, ସମସ୍ତେ ଲାଗି ପଡ଼ୁଛନ୍ତି ସମସ୍ତେ, କରୋନାର କେମିତି ଭ୍ୟାକ୍ସିନ୍ କହିବ। କିନ୍ତୁ କେତେଜଣ ବର୍ତ୍ତମାନ ଚିନ୍ତା କରୁଛନ୍ତି ଭଗବତ ଧାମ ଯିବା ପାଇଁ, ବା ବ୍ରହ୍ମ କ'ଣ, କେତେଜଣ ବସି ଚିନ୍ତା କରୁଛନ୍ତି, ଜିଜ୍ଞାସା କରୁଛନ୍ତି, ଲାବୋରେଟୋରୀ ରିସର୍ଚ୍ଚ କରୁଛନ୍ତି, କେତେଜଣ କରୁଛନ୍ତି? ନୋ ୱାନ୍, କେହି ନାହାନ୍ତି। ତେଣୁ ଏ ଜିଜ୍ଞାସା, ଯେଉଁମାନେ ଜିଜ୍ଞାସା ଆରମ୍ଭ ହେଇଛି ତାଙ୍କର ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଲା, ଜିଜ୍ଞାସା ସମସ୍ତେ କରୁଛନ୍ତି, ବୈଜ୍ଞାନିକମାନେ ଜିଜ୍ଞାସା କରୁଛନ୍ତି, ଚାଲିଛି ଦିନ ରାତି 24 ଘଣ୍ଟା। ଆମର ଜଣେ ବୈଜ୍ଞାନିକ କହୁଥିଲେ ମୋତେ ବାହାରିନି କାହିଁକି ନା, ମୋତେ ତ ସମୟ ହେଲାନି ଆଉ ବିବାହ କରିବା ପାଇଁ, ଚିନ୍ତା କରିବା ପାଇଁ ସମୟ ହେଲାନି, ଲାବୋରେଟୋରୀରେ ମୋର ସମୟ ଚାଲିଲା। ଇଏ ବୋଧେ ଅବଦୁଲ କଲାମ କହୁଥିଲେ ନା, କଲାମ କହୁଥିଲେ, ଦେଖ ଆମ ରାଷ୍ଟ୍ରପତି କ'ଣ ଜିଜ୍ଞାସା କରିଦେଲେ, ଜିଜ୍ଞାସା କରିକରି ତାଙ୍କର ଚାଲିଗଲା ବିବାହ କରିବା ପାଇଁ, ଚିନ୍ତା ଭୁଲିଗଲେ। ଆମର ମଧ୍ୟ କଥା ଅଛି ଜଣେ ବୈଜ୍ଞାନିକ, ମଧ୍ୟ ସେ ଜାଣିନଥିଲେ ତାଙ୍କର ଆଜି ବାହାଘର ବୋଲି, ସେ ତାଙ୍କର ରିସର୍ଚ୍ଚ ଚାଲିଛି, ତାକୁ ତାଙ୍କୁ ସେଇଠୁ ଯାଇକି ଆଣିକି ଆସିଲେ, ଯାଇକି ବାହାଘର ବେଦୀରେ ବସିଲେ ସିଏ, ଜିଜ୍ଞାସା ଚାଲିଛି, ଏତେ ଜିଜ୍ଞାସା ଦିନ ରାତି ଜିଜ୍ଞାସା। କିନ୍ତୁ ବୈଦିକ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ବ୍ରହ୍ମ ଜିଜ୍ଞାସା ଆରମ୍ଭ ହେଇନାହିଁ ସେମାନେ ଆନିମଲ, ସେମାନେ ପଶୁ, ପଶୁ ସ୍ତରରେ ଅଛନ୍ତି, ବହୁତ ଜିଜ୍ଞାସା କରୁଛନ୍ତି, ବହୁତ ଜିଜ୍ଞାସା, ବୈଜ୍ଞାନିକ ଜିଜ୍ଞାସା, ବହୁତ ବୈଜ୍ଞାନିକ ବହୁତ ନୋବେଲ ପ୍ରାଇଜ୍ ପାଇଛନ୍ତି, ବହୁତ ହୋଇଛି। କିନ୍ତୁ ବ୍ରହ୍ମ ଜିଜ୍ଞାସା କେତେ ଜଣ କରିଛନ୍ତି? ବ୍ରହ୍ମ ଜିଜ୍ଞାସା ହେଇନାହିଁ ମାନେ ସେମାନେ ପଶୁ, ଅଥାତ ବ୍ରହ୍ମ, ସେଥିପାଇଁ ଇଏ ଦିସ୍ ଇଜ୍ ଦି ଷ୍ଟାଣ୍ଡାର୍ଡ଼, ହ୍ୟୁମାନ୍ ଷ୍ଟାଣ୍ଡାର୍ଡ଼ କେଉଁଠୁ ଆରମ୍ଭ ହେଉଛି, ଯେତେବେଳେ ଜଣେ ବ୍ରହ୍ମ ଜିଜ୍ଞାସା କରୁଛି। ତେଣୁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଲା ଅଥାତ ବ୍ରହ୍ମ ଜିଜ୍ଞାସା, ତାପରେ ଚାଲିବ ବହୁତ କଥା ରହିଛି, ଅନଏଣ୍ଡିଂ ଅନନ୍ତ ଜିନିଷ ରହିଛି ସେ। ତେଣୁ ଯେଉଁମାନଙ୍କର ସେତିକି ସ୍ୱୀକୃତି ନାହିଁ, ସେତିକି ପୁଣ୍ୟ ନାହିଁ, ସେମାନେ ଏ ଜିଜ୍ଞାସା କରିପାରିବେ ନାହିଁ। ଆର୍ଥ ଜିଜ୍ଞାସା ଅର୍ଥାର୍ଥୀ, ବହୁତ ବ୍ୟକ୍ତିଙ୍କ କାହାର ଅର୍ଥ ଦରକାର ନାହିଁ, ଏମିତି କି ଅଛି ଯେ କହିବ ନା ମୋର ଅର୍ଥ ଦରକାର ନାହିଁ, ମୋର ପଇସା ଦରକାର ନାହିଁ। ଯେତେ ଧନୀ ବ୍ୟକ୍ତି ହେଲେ ମଧ୍ୟ ଗରିବ ବ୍ୟକ୍ତିଙ୍କ ଦରକାର ତ, ଠିକ୍ ଅଛି ସମସ୍ତେ କହିବ ଗରିବ ବ୍ୟକ୍ତି ଦରକାର ପଇସା, କିନ୍ତୁ ସବୁଠାରୁ ରିଚେଷ୍ଟ ପର୍ସନ୍, ସବୁଠାରୁ ଧନୀ ବ୍ୟକ୍ତିକୁ ଯଦି କୁହାଯିବ ଆପଣ ସାର୍ ଆଉ କିଛି ପଇସା ଦରକାର କି, ନା ହଁ ମୋର ଆହୁରି ବହୁତ ଦରକାର ପଇସା। ଧନୀର କେବେ ହେଲେ ଧନର ଲୋଭ, ଲୋଭୀ ବ୍ୟକ୍ତିର କେବେ ହେଲେ ଧନର ସିଏ ହେବ ନାହିଁ, ଆମେ ହେଇଗଲା ମୋର ବହୁତ ଧନ ହେଇଗଲା, ବର୍ତ୍ତମାନ ମୁଁ ଖାଇ ବସିକି ଖାଇ ମଧ୍ୟ ଖାଇ ବସିକି ଶୋଇକି ଖାଇଲେ ବ୍ୟବହାର କଲେ ମଧ୍ୟ ସରିବ ନାହିଁ ମୋର ଧନ, ଏମିତି ଧନୀ ବ୍ୟକ୍ତି ଅଛନ୍ତି। କିନ୍ତୁ ତଥାପି ଏମିତି ଗୋଟେ କଥା ଅଛି ଆମର, କ'ଣ ଖାଇ କ'ଣ ବସି ଖାଇଲେ ସରାଇ ଧାନ ଶିଖାଇ ନେବେ ସରେ ତେଣୁ ସମସ୍ତଙ୍କର ଚିନ୍ତା ସରିଯିବ, ମୋର ଯେତିକି ପଇସା ସରିଯିବ। ଯେତେ ଧନୀ ବ୍ୟକ୍ତି ହୁଅନ୍ତୁ ସେ ତାକୁ କୁହାଯିବ ସାର୍ ଆଉ କିଛି ଧନ ନେବେ ନା? ହଁ ଦେଉନ କି ନା? ନା ମୋର ବହୁତ ଧନ, ତମେ ମୋଠୁ ନେଉନ, କେହି କହିବେ ନାହିଁ, କେହି କହିବେ ନାହିଁ, ଧନ ଦେବେନି, ଧନ ନେବେ। ଧନଟା ଦେଲେ ଯେ ଧନର କ'ଣ ସଂସ୍କାର ହେବ, ଧନର ଶୁଦ୍ଧି ହେବ ସେଇଟା କେହି ଜାଣନ୍ତି ନାହିଁ। ଧନଟା କେମିତି ବ୍ୟବହାର କରିବା ପାଇଁ ସେଇଟା ଜାଣନ୍ତି ନାହିଁ। ଯେତେ ଆଣ ଦିଅ ଆମକୁ ଧନ, ଯେତେ ଧନ ଦିଅ ଆମେ ଡିପୋଜିଟ୍ କରିଦେବା। ଭାରତବର୍ଷରେ ନାହିଁ ଆମେ ନେଇକରି ସ୍ୱିଜରଲ୍ୟାଣ୍ଡରେ ଡିପୋଜିଟ୍ କରିବା। ଆମେ ସ୍ୱିଜରଲ୍ୟାଣ୍ଡ ବୁଲିକରି ଆସିଥିଲୁ, ସ୍ୱିଜରଲ୍ୟାଣ୍ଡ ଏମିତି ବ୍ୟାଗ୍ ଅଛି ବୋଲି ଆମେ ଜାଣିନଥିଲୁ। ତେଣୁ ଏ ଧନୀ ଅର୍ଥ ସମର୍ଥନ ଦରକାର, କିନ୍ତୁ କେତେଜଣ ଭଗବାନଙ୍କୁ ଶରଣରେ ଯାଉଛନ୍ତି ପ୍ରଭୁ ଅର୍ଥ ଦିଅନ୍ତୁ, କେତେଜଣ ମାଗୁଛନ୍ତି ସେତିକି ମୋତେ ମାଗୁନାହାନ୍ତି। ଭଗବାନ କହିଲେ ଯିଏ ମୋତେ ଅର୍ଥ ମୋତେ ମାଗିବ ସିଏ ମୋତେ ବହୁତ ଉଦାର ବ୍ୟକ୍ତି। ଉଦାର ସର୍ବେ ଏବେ ସମସ୍ତେ ଉଦାର, ଆର୍ଥ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ ଚ ଜ୍ଞାନୀ, ଯେଉଁମାନେ ଜ୍ଞାନୀ ବୈଜ୍ଞାନିକମାନେ ବହୁତ ଜ୍ଞାନୀ ଅଛନ୍ତି, କିନ୍ତୁ ଭଗବାନଙ୍କ ବିଷୟରେ କେତେଜଣ ଚିନ୍ତା କରୁଛନ୍ତି? ତେଣୁ ଇଏ ଏମାନେ ସବୁ ଭକ୍ତି କରୁଛନ୍ତି, ଭଜନ୍ତେ ମାନ ଭଜ ଧାତୁରୁ ଭକ୍ତି ଆସୁଛନ୍ତି, ଭକ୍ତି ହେଲେ ଭଜ ଧାତୁରୁ ଭଜନ କରିବା ଏଥିରୁ ଭକ୍ତି ଆସୁଛି। ତେଣୁ ଏହି ଯେଉଁ ଭକ୍ତି ରହିଛି ଏ ଭକ୍ତିର ସଂଜ୍ଞା ଦେଇଛନ୍ତି, ଭକ୍ତିର ସାମନ୍ତ ସିନ୍ଧୁରେ କୃଷ୍ଣ ତତ୍ତ୍ୱ, କୃଷ୍ଣ ତତ୍ତ୍ୱ, ଭକ୍ତି ତତ୍ତ୍ୱ, ରସ ତତ୍ତ୍ୱ, ଏସବୁ ରସ ରୂପ ଗୋସ୍ୱାମୀଙ୍କୁ ମହାପ୍ରଭୁ ଶିକ୍ଷା ଦେଲେ ଭକ୍ତି ତତ୍ତ୍ୱଟା କ'ଣ। ତେଣୁ ସେ ରଚନା କଲେ ଭକ୍ତିର ସାମନ୍ତ ସିନ୍ଧୁ, ଆମେ ଜାଣିବା ଏଭଳି ଭାବେ ଭକ୍ତି। ସେ ଦୁଇଟି ଶ୍ଳୋକରେ ଭକ୍ତିର ସଂଜ୍ଞା ନିର୍ମାଣ କଲେ। ଭକ୍ତି କେଉଁଟା ନା ସର୍ବପାଧି ବିନିର୍ମୁକ୍ତମ ତତ୍ପରତ୍ୱେନ ନିର୍ମଳମ ଋଷିକେଣ ଋଷିକେଶ ସେବନମ ଭକ୍ତିର ଉଚ୍ଚତେ। ଦିସ୍ ଇଜ୍ ଦି ଡେଫିନେସନ୍ ଅଫ୍ ଭକ୍ତି। ଇଏ ହେଉଛି ଭକ୍ତିର ସଂଜ୍ଞା ଉଚ୍ଚତେ। ଭକ୍ତି କାହାକୁ କୁହାଯାଏ ନା ସର୍ବପାଧି ବିନିର୍ମୁକ୍ତ। ସର୍ବପାଧି ବିନିର୍ମୁକ୍ତ କେତେଜଣ ହେଇଛନ୍ତି? ଆମେ ଭକ୍ତି କରୁଛେ, ଆମେ ଉପାଧିରୁ ମୁକ୍ତ ହେଇଗଲେଣି। ଉପାଧି କହିଲେ ଶରୀର ଧାରଣା, ଶରୀର ଚେତନାରୁ ଉର୍ଦ୍ଧକୁ ଗଲେ ଉପାଧି, ଉପାଧିରୁ ମୁକ୍ତ ହେଲେ ଆତ୍ମା ଚେତନକୁ ଆସିଲେ ସେମାନେ ସର୍ବପାଧି ବିନିର୍ମୁକ୍ତ ବୋଲି କହିବାକୁ ପଡ଼ିବ। ସର୍ବପାଧି ବିନିର୍ମୁକ୍ତ ଖାଲି ସେତିକି ହେଲେ ହେବନି, ତତ୍ପରତ୍ୱେନ ନିର୍ମଳମ ଭଗବାନଙ୍କ ସହିତ ଯୁକ୍ତ ହେଇକରି ପରତ୍ୱେନ ତାଙ୍କ ସହିତ ଯୁକ୍ତ ନିର୍ମଳ ହେଇଯିବେ ସେମାନେ। ଭୌତିକ ଜଗତରେ ଯେଉଁ ମଳ ରହିଛି ସତ୍ୱ ରଜ ତମ ତିନି ଗୁଣର ମଳ ଯେଉଁ ରହିଛି ଆର ଗୁଣର ପ୍ରଭାବ ତାଙ୍କ ପାଇଁ ନଥାଏ, କାରଣ ଭଗବାନ ସହିତ ଯୁକ୍ତ ହେଇଥିବାରୁ ସେମାନେ ଗୁଣରୁ ଉର୍ଦ୍ଧକୁ ଚାଲିଯାଇଛନ୍ତି। ତତ୍ପରତ୍ୱେନ ନିର୍ମଳମ ଋଷିକେଣ ଋଷିକେଶ ସେବନମ ଭକ୍ତି କହିଲେ ଏଇଟା ଋଷିକେଣ ଋଷିକର ଶବ୍ଦର ଅର୍ଥ ହେଉଛି ଇନ୍ଦ୍ରିୟ। ଆମର 10ଟି ଇନ୍ଦ୍ରିୟ 11ଟି ଇନ୍ଦ୍ରିୟ ରହିଛି, 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ, ଗୋଟିଏ ମନ, ଇଏ ହେଉଛି ଏକାଦଶ ଇନ୍ଦ୍ରିୟ। ତେଣୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଋଷିକେଣ ଦ୍ୱାରା ଋଷିକେଣ ଋଷିକେଶ ଏଇ ଇନ୍ଦ୍ରିୟମାନଙ୍କର ଯେ ଈଶ ବା ପ୍ରଭୁ, ରାମଜୀ ବସିଛନ୍ତି ଇନ୍ଦ୍ରିୟମାନଙ୍କର ସେ ପ୍ରଭୁ କୃଷ୍ଣ ଭଗବାନ, ସେମାନଙ୍କୁ ତାଙ୍କ ଯଦି ସେବନମ ତାଙ୍କୁ ଯେଉଁ ସେବା କରୁଛେ ଆମେ ସେଇଟାକୁ କୁହାଯାଏ ଭକ୍ତି। ଖାଲି ଭଗବାନଙ୍କୁ ସେବା କଲେ ସେଇଟା ଭକ୍ତି ତାକୁ ନୁହଁ, ସର୍ବପାଧି ବିନିର୍ମୁକ୍ତ ହେଇଥିବ, ତତ୍ପରତ୍ୱେନ ନିର୍ମଳମ ହେଇଥିବ, ତାପରେ ଯେଉଁ ସେବା କରିବା ସେଇଟାକୁ ଭକ୍ତି କୁହାଯିବ। ଏଇ ବସିଜ୍ ଦ ବିଗିନିଂ, ଏଇଟା ହେଉଛି ବିଗିନିଂ। ତାପରେ ଭକ୍ତି ଉତ୍ତମା କହିଲେ, ଦୁଇଟି ଶବ୍ଦ ଦେଲେ, ଦୁଇଟି ଭକ୍ତିର ଉଦାହରଣ ଦେଲେ, ଗୋଟେ ହେଉଛି ଭକ୍ତି ପ୍ରାରମ୍ଭିକ ଭକ୍ତି, ଗୋଟେ ହେଉଛି ଶ୍ରେଷ୍ଠ ଭକ୍ତି। ଏ ପ୍ରାରମ୍ଭିକ ଭକ୍ତି ତ ଆମେ କରିପାରୁନେ, ଶ୍ରେଷ୍ଠ ଭକ୍ତି କଥା ଛାଡ଼। ଶ୍ରେଷ୍ଠ ଭକ୍ତି କ'ଣ ନା ଅନ୍ୟ ଅଭିଳାଷା ଶୂନ୍ୟମ, ଅନ୍ୟ କୌଣସି ଅଭିଳାଷ ନଥିବ, ଏକମାତ୍ର ଅଭିଳାଷ ହେଉଛି ଭଗବାନଙ୍କର ସେବା। ଅନ୍ୟ ଅଭିଳାଷ ଜ୍ଞାନ କର୍ମାଦି ଅନାବୃତମ, ଅନ୍ୟ କୌଣସି ଅଭିଳାଷ ନଥିବ ବା ଜ୍ଞାନ ପ୍ରତି ଆସକ୍ତି ନଥିବ, କର୍ମ ପ୍ରତି ଆସକ୍ତି ନଥିବ, ଜ୍ଞାନ କର୍ମରୁ ଉର୍ଦ୍ଧକୁ ଯାଇଥିବେ। ଆନୁକୂଲ୍ୟନ କୃଷ୍ଣାନୁଶୀଳନମ, ଅନୁକୂଳ ଅନୁକୂଳ ପ୍ରତିକୂଳ ଦୁଇଟି ରହିଛି, କୂଳ ଗୋଟେ ଅନୁକୂଳ କହିଲେ ଫେଭରେବୁଲ, ଭଗବାନ ଯେଉଁଥିରେ ସନ୍ତୁଷ୍ଟ ହେବେ ଅନୁକୂଳ, ଆଉ ପ୍ରତିକୂଳ କହିଲେ ଭଗବାନ ବିରୋଧ ଶତ୍ରୁଭାବରେ ପ୍ରତିକୂଳ। ତେଣୁ ଅନୁକୂଳରେ ଭଗବାନଙ୍କର ଅନୁଶୀଳନ କରିବା, ଭଗବାନ ସେବା କରିବା, ଏଇଟା ହେଉଛି ଭକ୍ତିର ଉତ୍ତମା ଏ ଉତ୍ତମ ଭକ୍ତି। ତେଣୁ ଏ ଭକ୍ତି ବିଷୟରେ ଭାଗବତ ଏ ଭଗବତ ଗୀତାରେ ଆମେ କହିଦେଲେ ଭକ୍ତି ଚତୁର୍ବିଧା ଭଜନ୍ତି ମାଂ, ଭଗବାନ କହିଲେ ସମସ୍ତେ ଉଦାରା। ଚତୁର୍ବିଧା ଭଜନ୍ତି ମାଂ ଜନାସୁକୃତି ଅର୍ଜୁନ ଆର୍ଥ ଜିଜ୍ଞାସୁ ଅର୍ଥାର୍ଥ ଜ୍ଞାନୀ ଚର୍ତ୍ତ ତେଷାଂ ଜ୍ଞାନୀ ନିତ୍ୟ ଯୁକ୍ତା। ଚାରିଜଣ ଭିତରେ ଅର୍ଜୁନ କହିବେ ପ୍ରଭୁ ଏ ଚାରିଜଣ ଗୋଟିଏ ସ୍ତରର ନା ଟିକେ ଅଲଗା ଅଲଗା ଅଛନ୍ତି ନା, ନା ତାଙ୍କ ଭିତରେ ଯେଉଁମାନେ ଜ୍ଞାନୀ ଆର୍ଥ ଜିଜ୍ଞାସୁ ଅର୍ଥାର୍ଥ ଜ୍ଞାନୀ ଲାଷ୍ଟକୁ କହିଗଲା ଆମେ ଜ୍ଞାନୀ ଯଥୋତ୍ତର ଶ୍ରେଷ୍ଠ ଜ୍ଞାନୀ କାହିଁ କହିଲେ ନା ତେଷାଂ ଜ୍ଞାନୀ ନିତ୍ୟ ଯୁକ୍ତା ଏକ ଭକ୍ତି ବିଶିଷ୍ୟତେ। ଖାଲି ଜ୍ଞାନୀ ରହିଲା ନାହିଁ ଭକ୍ତି ସେଠି ମିଶିଲା। ଯେଉଁମାନେ ଜ୍ଞାନୀମାନେ କହିବେ ଏଇ ଜ୍ଞାନ ଭଗବାନ କହୁଛନ୍ତି ଜ୍ଞାନ ଶ୍ରେଷ୍ଠ ବୋଲି ତେଣୁ ପ୍ରଭାତ କହିଲେ ସେଠି ଭକ୍ତି ମିଶିଛି ଜ୍ଞାନୀ ଖାଲି ଜ୍ଞାନୀ କଥା କୁହାଯାଇ ନାହିଁ ଜ୍ଞାନୀ କିନ୍ତୁ ଭକ୍ତି ଭକ୍ତି ମିଶ୍ର ଜ୍ଞାନ ବିଭିନ୍ନ ପ୍ରକାର ଭକ୍ତି ରହିଛି କର୍ମ ମିଶ୍ରା ଭକ୍ତି ଜ୍ଞାନ ମିଶ୍ରା ଭକ୍ତି ଯୋଗ ମିଶ୍ରା ଭକ୍ତି ଶୁଦ୍ଧ ଭକ୍ତି ବିଭିନ୍ନ ଭକ୍ତି ବିଷୟରେ ଭଗବତ ଗୀତାରେ କୁହାଯାଇଛି। ତେଣୁ ଇଏ ଯେଉଁ ରହିଛି ଭଗବାନ କହିଲେ ଯେଉଁ ଚାରିଜଣ ବ୍ୟକ୍ତି ତେଷା ଜ୍ଞାନୀ ନିତ୍ୟଯୁକ୍ତା ଯେଉଁମାନେ ଜ୍ଞାନ ମାଧ୍ୟମରେ ମୋ ସହିତ ଯୁକ୍ତ ହେଇଛନ୍ତି ନିତ୍ୟଯୁକ୍ତା ଉପାସତେ ମୋର ଉପାସନା କରୁଛନ୍ତି ଉଦାହରା ସର୍ବେ ହେଇପାରିତେ ଏମାନେ ସମସ୍ତେ ଉଦାର ମାନେ ସମସ୍ତେ ଶ୍ରେଷ୍ଠ ମାନେ ସମସ୍ତେ ଉନ୍ନତ ସ୍ତରର ଏମାନେ କୃପଣ ନୁହନ୍ତି ଏମାନେ ସବୁ ବ୍ରାହ୍ମଣ ଉଦାର ଏମାନେ କିନ୍ତୁ ତାଙ୍କ ଭିତରେ ଯେଉଁମାନେ ଜ୍ଞାନୀ ଯେଉଁମାନେ ଜ୍ଞାନୀ ନିତ୍ୟଯୁକ୍ତ ଉପାସତେ ଶ୍ରଦ୍ଧା ପରୋପେତା ତେମେ ଯୁକ୍ତ ତମା ମତା ନା ନା ତେଷା ଜ୍ଞାନ ନିତ୍ୟଯୁକ୍ତ ଏକ ଭାତି ବିଶୁଦ୍ଧ ପ୍ରିୟ ହି ଜ୍ଞାନ ତତ୍ତ୍ୱ ଅହଂ ସହ ମମ ପ୍ରିୟ। ତେଣୁ ତାଙ୍କ ଭିତରେ ଯେ ଜ୍ଞାନୀ ଭକ୍ତିରେ ମୋ ସହିତ ଯୁକ୍ତ ହେଇଛନ୍ତି ସେ ମୋର ଭକ୍ତି ପ୍ରିୟ। ଏ ଚାରିଜଣ ଭିତରେ ଜ୍ଞାନୀ ଭକ୍ତ ହେଉଛି ମୋର ସବୁଠାରୁ ପ୍ରିୟ ତାଙ୍କ ଭିତରେ ନଟ ସମସ୍ତଙ୍କ ଭିତରେ ସେଇ ଚାରିଜଣ ଭିତରେ ଜ୍ଞାନୀ ହେଉଛନ୍ତି ଶ୍ରେଷ୍ଠ। କାହିଁକି ଶ୍ରେଷ୍ଠ କାହିଁକି ହେବେ ନା ଆର୍ତ ଆର୍ତ କହିଲେ ଯେଉଁମାନେ ଦୁଃଖରେ ପଡ଼ିଛନ୍ତି ଭଗବାନ ଡାକିଲେ ପ୍ରଭୁ ମୋର ଟିକେ ଦରକାର 100 ଟଙ୍କା ନା ନେ 100 ଟଙ୍କା ନେଇଗଲା ଭୁଲିଗଲା ପଳେଇଲା ଭଗବାନ ଭୁଲିଗଲା ସେ ନିତ୍ୟଯୁକ୍ତା ନୁହଁ। ତାପରେ ଜିଜ୍ଞାସୁ ମଧ୍ୟ ଟିକେ ଉନ୍ନତ ସ୍ତରର ଜିଜ୍ଞାସୁ ସାଧାରଣ ନୁହନ୍ତି। ଅର୍ଥାର୍ଥୀ ଯାହାର ଅର୍ଥ ଦରକାର ପଇସା ଦରକାର ମିଳିଗଲା ସେ ଭୁଲି ଭୁଲିଗଲା ଭଗବାନଙ୍କୁ ଜିଜ୍ଞାସୁ ଆଉ ଟିକେ ଉନ୍ନତ ସ୍ତରର ଏଇ ଚାରିଜଣ ଭିତରେ ଜିଜ୍ଞାସୁ ମଧ୍ୟ ଉନ୍ନତ ସ୍ତରର କିନ୍ତୁ ତାଙ୍କ ଭିତରେ ଜିଜ୍ଞାସୁ କରିକି ଯେଉଁମାନେ ଜ୍ଞାନୀ ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେଇଗଲେଣି ସେମାନେ ହେଉଛନ୍ତି ଶ୍ରେଷ୍ଠ ଭଗବାନ କହିଲେ। ଯାହା ବି ହଉ ଇଏ ଭକ୍ତିରେ ଭକ୍ତିର ସଂଜ୍ଞା ଭଗବାନ ଦେଲେ ଭଗବତ ଗୀତାରେ ଭାଗବତମରେ ଆସିବ ବ୍ୟାସଦେବ ଭଗବାନ ଭକ୍ତିର ସଂଜ୍ଞା ଦେଲେ ଏକାଦଶ ସ୍କନ୍ଧରେ ନବଯୁଗନ୍ତ ସେଇଟା କହିବେ। ତିନି ପ୍ରକାର ଭକ୍ତ ଅଛନ୍ତି କିଏ କିଏ ନା ପ୍ରଥମେ ହେଉଛନ୍ତି ଆମେ କନିଷ୍ଠରୁ ଆରମ୍ଭ କରିବା ଆମେ ଶ୍ରେଷ୍ଠରୁ ଆସିବାନି ଆମେ ତଳୁ ଯିବା ଉପରକୁ ତଳୁ କେଉଁଠି କିଏ ନା ଅର୍ଚ୍ଚା ମେବ ହରେ ଅର୍ଚ୍ଚା ଅର୍ଚ୍ଚା ବିଘ୍ନଙ୍କର ବର୍ତ୍ତମାନ ପୂଜା ଚାଲିଛି ପୂଜାରୀ ପୂଜା ଅର୍ଚ୍ଚା ବିଘ୍ନ ପୂଜା କରୁଛନ୍ତି ଅର୍ଚ୍ଚା ମେବ ହରେ ହରିଙ୍କର ଅର୍ଚ୍ଚା ବିଗ୍ରହ ପୂଜା କରୁଛନ୍ତି ଅର୍ଚ୍ଚା ମେବ ହରେ ପୂଜାଙ୍ଗ ଶ୍ରଦ୍ଧେ ଅତେ ପୂଜା କରୁଛନ୍ତି ଶ୍ରଦ୍ଧାର ସହିତ ବହୁତ ଆଗ୍ରହ ସହିତ ବହୁତ ନିଷ୍ଠାର ସହିତ ବହୁତ ଭକ୍ତି ବିଶ୍ୱାସର ସହିତ ଶ୍ରଦ୍ଧା କରୁଛନ୍ତି କିନ୍ତୁ ନ ତତ୍ ଭକ୍ତିଷୁ କିନ୍ତୁ ସିଏ ଆଉ କିଛି ଜାଣିନାହାନ୍ତି ନ ତ ତାଙ୍କର ଭକ୍ତ ଅଛନ୍ତି ବା ଅନ୍ୟ ସବୁ ଶାସ୍ତ୍ର ସାଧୁ ଗୁରୁ ଏସବୁ କଥା ରହିଛନ୍ତି ତାଙ୍କୁ ସେ ସେମାନେ ଜାଣନ୍ତି ନାହିଁ ନ ତତ୍ ଭକ୍ତିଷୁ ସଭକ୍ତ ପ୍ରାକୃତ ସ୍ମୃତ ସିଏ ଭକ୍ତ କିନ୍ତୁ ପ୍ରାକୃତ ଏ ତିନି ଗୁଣ ଭିତରେ ଅଛନ୍ତି ପ୍ରାକୃତ ଏ ପ୍ରକୃତ ଭିତରେ ରହିଛନ୍ତି ସେମାନେ ପ୍ରକୃତରେ ଅଛନ୍ତି ସେମାନେ ଉନ୍ନତ ସ୍ତରକୁ ଯାଇନାହାନ୍ତି। ଆଚ୍ଛା ତାହେଲେ ଆଉ କିଏ ଏମାନଙ୍କୁ କହନ୍ତି କନିଷ୍ଠ ଭକ୍ତ ସେମାନେ ସବୁଠାରୁ ନିମ୍ନ ସ୍ତରରେ ଅଛନ୍ତି କନିଷ୍ଠ ସ୍ତରରେ ଅଛନ୍ତି କିନ୍ତୁ ଏଇଭଳି ଭାବରେ ଭକ୍ତି କରିକରି ସେମାନେ ଆସ୍ତେ ଆସ୍ତେ ଉନ୍ନତ ଉପରକୁ ଯିବେ ଗୋଟେ ମଧ୍ୟମ ସ୍ତରକୁ ଆସିବେ। ମଧ୍ୟମ ସ୍ତର କେଉଁଟା ଈଶ୍ୱରେ ତଦିନିଏସୁ ବାଳିଶୁ ଦ୍ୱିଶ୍ୟୁତ ଚାରି ପ୍ରକାର ତାଙ୍କର ରହିଛି ଡିଲିଂ ବା କଥା ତାଙ୍କର ବ୍ୟବହାର ଚାରି ପ୍ରକାର ରହିଛି ଭଗବାନ ପ୍ରତି ପ୍ରେମ ଭଗବାନ ପ୍ରତି ପ୍ରେମ କରିବା ହେଉଛି ଇଏ ହେଲା ମଧ୍ୟମ ସ୍ତରର ଭକ୍ତ ପ୍ରେମ ମୈତ୍ରୀ ଭଗବାନଙ୍କର ଭକ୍ତଙ୍କ ସହିତ ମୈତ୍ରୀ ଫ୍ରେଣ୍ଡସିପ୍ ବନ୍ଧୁତା ତାପରେ ପ୍ରେମ ମୈତ୍ରୀ କୃପା କୃପା କେଉଁମାନେ କରିବେ ବାଳିଶୁ ଯେଉଁମାନେ ମାନେ ସରଳ ବ୍ୟକ୍ତି ସରଳ ବ୍ୟକ୍ତିଙ୍କ ପ୍ରତି କୃପା କରିବେ ତାଙ୍କୁ କୃପା କରିବେ କ'ଣ କୃପା କରିବେ ନା ଭଗବାନ କଥା କହିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ हरे राम हरे राम राम ये कृपा ତାଙ୍କୁ ଭଗବାନ ଭକ୍ତି କୁହାଗଲା ମାନେ ତାଙ୍କ ପ୍ରତି କୃପା ହେଲା, ସେମାନେ ଭକ୍ତ ହେବେ। ଆଉ ଗୋଟେ କ୍ୟାଟେଗୋରୀ ଅଛନ୍ତି, ସେମାନେ ହେଉଛନ୍ତି ଦ୍ୱେଷ। ସେମାନେ ଦ୍ୱେଷ କରିବେ, ସେମାନେ ଈର୍ଷା କରିବେ। ତେଣୁ ତାଙ୍କୁ କ'ଣ କରାଯିବ ନା, ତାଙ୍କୁ ଉପେକ୍ଷା କରାଯିବ। ତାଙ୍କ ସହିତ ଆଉ ଆମର ଡିଲିଂ କିଛି ନାହିଁ, ତାଙ୍କୁ ଛାଡ଼ିଦେବା, ସେ ତ ବଦଳିବେ ନାହିଁ, କାହିଁକି ତାଙ୍କ ସହିତ ଲାଗିବା। ପ୍ରେମ ମୈତ୍ରୀ କୃପାପେକ୍ଷା ଯ କରନ୍ତି ସେ ମଧ୍ୟମ, ଏମାନେ ହେଉଛନ୍ତି ମଧ୍ୟମ କ୍ୟାଟେଗୋରୀର। ପ୍ରେମ ମୈତ୍ରୀ କୃପାପେକ୍ଷା ଏ ତିନି ଗୁଣରୁ ଉର୍ଦ୍ଧକୁ ଗଲେଣି, ସେମାନେ ମଧ୍ୟମ କ୍ୟାଟେଗୋରୀକୁ ଆସିଗଲେଣି। ଆଉ ଆଉ ଗୋଟେ ସ୍ତର ଅଛି, କ'ଣ ସେମାନେ ହାଇଏଷ୍ଟ ହାଇଏଷ୍ଟ ସ୍ତର, ସେ ସ୍ତର କ'ଣ ନା, ସର୍ବଭୂତେଷୁ ଯଃ ପଶ୍ୟେତ୍ ଭଗବତ ଭାବମାତ୍ମନ ଭୂତାନି ଭଗବତୀ ଆତ୍ମନି ଏସବୁ ଭାଗବତ ଉତ୍ତମ। ଇଏ ହେଉଛି ଶ୍ରେଷ୍ଠ ଉତ୍ତମ ଭାଗବତ, ଏଠି କୁହାଗଲା ନା ଅନୁତ୍ତମା ଉତ୍ତମ ଉତ୍ତମ ଭାଗବତ କିଏ ନା, ସର୍ବଭୂତେଷୁ ସର୍ବଭୂତେଷୁ କହିଲେ ସବୁଠାରୁ, ସବୁଥିରେ ସବୁ ମନୁଷ୍ୟମାନଙ୍କଠୁ ମନ ପଶୁପକ୍ଷୀ କୀଟପତଙ୍ଗ ଭୂମି ଜଳ ଅଗ୍ନିବାୟୁ ସର୍ବଭୂତ ସର୍ବଭୂତେଷୁ ଯହ ପଶ୍ୟେତ୍ ଯେ ଦେଖେ, କ'ଣ ଦେଖେ ଭୂତା ସର୍ବଭୂତ ଯହ ଭଗବତ ଭାବ, ଭଗବତ ଭାବ ସେ ଦେଖିବେ ଆତ୍ମନ ଭଗବତ ଭାବ ଆତ୍ମନ ଭଗବତ ଭାବ ତାଙ୍କର ଆସିବ। ଭୂତାନି ଭଗବତୀ ଭୂତାନି କ'ଣ ସେ ଶ୍ଳୋକ ସର୍ବଭୂତେଷୁ ଯହ ପଶ୍ୟେତ୍ ଭଗବତ ଭାବ ଭୂତାନି ଭଗବତୀ ଏସ ଏସବୁ ଭାଗବତ ତମ, ଇଏ ହେଉଛି ଶ୍ରେଷ୍ଠ ଭାଗବତ, ଇଏ ହେଉଛି ଉତ୍ତମ ଭାଗବତ। ସର୍ବଭୂତେଷୁ ଯହ ପଶ୍ୟେତ୍ ଭୂତାନି ଭଗବତୀ ଆତ୍ମନି ଏସବୁ ଭାଗବତ ତମ, ସବୁଠାରେ ଭଗବାନଙ୍କର ଦେଖିବେ ସିଏ, ଇଏ ହେଉଛି ଶ୍ରେଷ୍ଠ ଭାଗବତ। ଏଇଟା ତୁମେ କହିଲି ନାଇଁ କି, ଇଏ ହେଉଛି ଶ୍ରେଷ୍ଠ ଭାଗବତ, ସବୁଠାରେ ସେ ଭଗବାନ ଦେଖନ୍ତି। ଭଗବତ ଗୀତାରେ ମଧ୍ୟ ସେଇଟା କୁହାଗଲା ତାଙ୍କ ବିଷୟରେ, ଯେ ଭଗବାନ ସବୁଠାରେ ଦେଖନ୍ତି କେଉଁଠି, କିଏ କେଉଁ କେଉଁ ଶ୍ଳୋକରେ କୁହାଗଲା, ଯୋଉ ମାଙ୍କ ପଶ୍ୟତି ସର୍ବତ୍ର ସର୍ବଙ୍କମୟ ପଶ୍ୟତି ତସ୍ୟାଙ୍ଗ ନ ପ୍ରଣଶ୍ୟାମି ସଚମେ ନ ପ୍ରଣଶ୍ୟତି, ଏ ଷଷ୍ଠ ଅଧ୍ୟାୟରେ କୁହାଗଲା ଭଗବତ ଗୀତାରେ। ସେ ଭଗବାନଙ୍କୁ ସବୁଠାରେ ଦେଖିବେ, ଯେମିତି ପ୍ରହ୍ଲାଦଙ୍କ କଥା ଆମେ କହୁଥିଲେ, ପ୍ରହ୍ଲାଦ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଥିଲେ, ଖମ୍ବରେ ମଧ୍ୟ ଦେଖୁଥିଲେ ଭଗବାନଙ୍କୁ। କିନ୍ତୁ ଯେଉଁମାନେ ସବୁଠାରୁ ନିମ୍ନ ସ୍ତରରେ ଅଛନ୍ତି, ଯେଉଁମାନେ ବଦ୍ଧ ଜୀବ, ସେମାନେ ଭଗବାନଙ୍କୁ କେଉଁଠି ଦେଖିପାରନ୍ତି ନାହିଁ, କେଉଁଠି ତ ଭଗବାନ ନାହାନ୍ତି। ପାଣି ପିଉଛନ୍ତି, ପାଣିରେ ଜଳର ଯେଉଁ ରସ ରହିଛି ସେଠି ଭଗବାନ ପାଇପାରୁନାହାନ୍ତି। ଭଗବାନ କହିଲେ ରସ ହମ ଅପସୁ କହନ୍ତି, ଇଏ ପାଣି ପିଉଛନ୍ତି, ପାଣିରେ ଯେଉଁ ରସ ରହିଛି ସେଠି ସେ ଭଗବାନ ଦେଖିପାରୁନାହାନ୍ତି। କିନ୍ତୁ ଭଗବାନ କହୁଛନ୍ତି ମୁଁ ସେଇଠି ଅଛି, ଆମେ ବଦ୍ଧ ଅବସ୍ଥା ଥିବାରୁ ଆମେ ଜାଣିପାରୁନାହିଁ। ପ୍ରଭାସ୍ମି ଶଶି ଦେଖୁଛେ, ଚନ୍ଦ୍ର ଦେଖୁଛେ, ସୂର୍ଯ୍ୟ ଦେଖୁଛେ, ତାଙ୍କର ଆଲୋକ ଦେଖୁଛେ, କିନ୍ତୁ ଆମେ ଭଗବାନ ଦେଖିପାରୁନାହିଁ। କିନ୍ତୁ ଭଗବାନ ସେଇଠି ଅଛନ୍ତି, ଭଗବାନ କହିଲେ ମୁଁ ସେଇଠି ଅଛି। ରସମ ଅପସୁ କହନ୍ତି ପ୍ରଭାସ୍ମି ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦରେ ସିଏ ହେଉଛନ୍ତି ପ୍ରଣବ ଓଙ୍କାର। ଓଙ୍କାର କହିପାରେ କହିପାରନ୍ତି ବା କ'ଣ କିଛି ହୋଇପାରେ, କିନ୍ତୁ ସେ ଭଗବାନ ଦେଖିପାରିବେ ନାହିଁ ସେଠି, କିନ୍ତୁ ଭଗବାନ ସେଇଠି ଅଛନ୍ତି। ପ୍ରଣବ ଶବ୍ଦ କିଏ, ଆକାଶରେ ଯେଉଁ ଶବ୍ଦ ଆମେ ସବୁ କଥା କହୁଛେ, ଆପଣଙ୍କ ପାଖକୁ ଯାଉଛି ଏଠି ଆକାଶ ରହିଛି, ସେଥିପାଇଁ ସେଠିକି ଯାଉଲା ଆପଣଙ୍କ ପାଖକୁ ଗଲା। ଶବ୍ଦ କିଏ, ଶବ୍ଦ ଶୁଣୁଛନ୍ତି କିନ୍ତୁ ଭଗବାନ ସେ ଦେଖିପାରୁନାହାନ୍ତି, କିନ୍ତୁ ଭଗବାନଙ୍କ ମଧ୍ୟ ଶବ୍ଦରେ ରହିଛି। ଶବ୍ଦ କିଏ, ପୌରୁଷମ ଋଷୁ, ସମସ୍ତ ମନୁଷ୍ୟମାନଙ୍କ ଭିତରେ ଯେଉଁ ମନୁଷ୍ୟତା ରହିଛି ବା ଶକ୍ତି ରହିଛି, ଜୀବନୀ ଶକ୍ତି ରହିଛି, ସେଠି ଭଗବାନ ଅଛନ୍ତି। ଜୀବନ ସର୍ବଭୂତେଷୁ, ମୁଁ ହେଉଛି ଜୀବନ, ସମସ୍ତଙ୍କ ଜୀବନ ହେଉଛି ମୁଁ, କିନ୍ତୁ ଆମେ ଭଗବାନ ଦେଖିପାରୁନାହିଁ। ଇଏ ହେଉଛି ସବୁଠାରୁ ନିମ୍ନ ସ୍ତରର କଥା, ମଧ୍ୟମ ସ୍ତରରେ ଆମେ ଅଛେ। ତେଣୁ ଚୈତନ୍ୟ ଚରିତାମୃତରେ କୁହାଗଲା ଏଇ କଥାକୁ, ଆଉ ଥରେ ତାକୁ ଅଲଗା ପ୍ରକାର କୁହାଯାଇଛି ଚୈତନ୍ୟ ଚରିତାମୃତରେ, କ'ଣ ସେଇଟା ନା, ଇଏ ଯେଉଁ ରହିଛି ଯେଉଁ କ'ଣ କେମିତି ଜାଣିବା କିଏ କନିଷ୍ଠ କିଏ ମଧ୍ୟମ କିଏ ଉତ୍ତମ ନା, ଏଇଟା ହେଉଛି ଶ୍ରଦ୍ଧା ଅନୁସାରୀ, ଶ୍ରଦ୍ଧା ଅନୁସାରୀ କାହାର କେତିକି ଶ୍ରଦ୍ଧା କାହାର କେତିକି ବିଶ୍ୱାସ କେଉଁଥିରେ ମିଳିବ, ସେଇଟା ଶ୍ରଦ୍ଧା ଅନୁସାରୀ କାହିଁ ତୁମର ଇଏ ଶ୍ରଦ୍ଧା, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ବିଶ୍ୱାସ ସୁଦୃଢ଼ ନିଶ୍ଚୟ କୃଷ୍ଣେ ଭକ୍ତି କହିଲେ ସର୍ବକର୍ମକୃତ ହଏ। ଶ୍ରଦ୍ଧାର ବିଭିନ୍ନ ସ୍ତର ରହିଛି, ତେଣୁ ଇଏ କାହାର କୋମଳ ଶ୍ରଦ୍ଧା କନିଷ୍ଠ ଭକ୍ତ କିଏ ନା ଯାହାର କୋମଳ ଶ୍ରଦ୍ଧା, ଯାହାର କୋମଳ ଶ୍ରଦ୍ଧା ଏବଂ ଆଉ କ'ଣ ତା ହଁ କୋମଳ ଶ୍ରଦ୍ଧା ତାର, ଆଉ କିଛି ଜାଣିନାହିଁ। ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା 22 ଅଧ୍ୟାୟରେ ଏଇଟା ଯେଉଁ ସନାତନ ଗୋସ୍ୱାମୀ ଶିକ୍ଷା ଦେଇଛନ୍ତି ସେଥିରେ କହିଛନ୍ତି, ଯାହାର କୋମଳ ଶ୍ରଦ୍ଧା ସେ କନିଷ୍ଠ ଜନ, ସେ ହେଉଛି କନିଷ୍ଠ ଭକ୍ତ। କ୍ରମେ କ୍ରମେ ତେଉଁ ଭକ୍ତ ହୋଇବେ ଉତ୍ତମ, କିନ୍ତୁ ଭକ୍ତିରେ ସେବାରେ ନିଯୁକ୍ତ ରହିଲେ ଆସ୍ତେ ଆସ୍ତେ ସେମାନେ ଉତ୍ତମ ସ୍ତରକୁ ଯିବେ। ସେବାରେ ନିଯୁକ୍ତ ରହିବାର ଅଛି, ସେବାରେ ଯଦି ନିଯୁକ୍ତ ରହିଲେ ନାହିଁ ସେଇ କନିଷ୍ଠରେ ରହିଯିବେ। ଅନେକ ଜଣ ଚାଲିଗଲା ମଧ୍ୟ ସେଇ କନିଷ୍ଠ ନା ନା ସିଏ 10 ବର୍ଷ ହୋଇଗଲା, 20 ବର୍ଷ ହୋଇଗଲା, 30 ବର୍ଷ ହୋଇଗଲା, 40 ବର୍ଷ ହୋଇଗଲା, ସେ ଉତ୍ତମ ନା ନା। ଯଦି ଶ୍ରଦ୍ଧା ଖାଲି ଏତିକି ଜାଣିଛି ଆଉ କିଛି ନାହିଁ ତାଙ୍କ ପାଖରେ, ସେ କନିଷ୍ଠ ଜନ। କ୍ରମେ କ୍ରମେ ହେବେ, ଯଦି ସେଇଭଳି ଭାବରେ ଉନ୍ନତି କରିବାକୁ ପଡ଼ିବ। ଆଚ୍ଛା, ତାପରେ ଶ୍ରେଷ୍ଠ କିଏ, କୋମଳ କଥା ମଧ୍ୟ କିଏ, ଯିଏ ଦୃଢ଼ ଶ୍ରଦ୍ଧାବାନ, ଯିଏ ଶାସ୍ତ୍ର ଯୁକ୍ତି ସୁନିପୁଣ ଶ୍ରଦ୍ଧାବାନ ଜନ ହଏ ଭକ୍ତି ଅଧିକାରୀ, ଉତ୍ତମ ମଧ୍ୟମ କନିଷ୍ଠ ଶ୍ରଦ୍ଧା ଅନୁସାରୀ। ଶ୍ରଦ୍ଧା କରି ବିଶ୍ୱାସ, କାହାର କିଭଳି ଭାବରେ ବିଶ୍ୱାସ ରହିଛି। ଶ୍ରଦ୍ଧାବାନ ଜନ ହଏ ଭକ୍ତ ଅଧିକାରୀ, ଭକ୍ତି ଅଧିକାରୀ, ଉତ୍ତମ ମଧ୍ୟମ କନିଷ୍ଠ ଶ୍ରଦ୍ଧା ଅନୁସାରୀ। ଉତ୍ତମ ଭକ୍ତ ଅଛନ୍ତି, ମଧ୍ୟମ ଭକ୍ତ ଅଛନ୍ତି, କନିଷ୍ଠ ଭକ୍ତ ଅଛନ୍ତି। କିଏ କିଏ ଶ୍ରଦ୍ଧା କେମିତି ଭାବରେ ନା ଶାସ୍ତ୍ର ଯୁକ୍ତି ସୁନିପୁଣ, ଶାସ୍ତ୍ର ଯୁକ୍ତି ଦେଇପାରୁଥିବେ, ଏଇ ଶାସ୍ତ୍ର ଏଇଆ କୁହାଯାଇଛି, ଏ ଶାସ୍ତ୍ର ଏଇଆ କୁହାଯାଇଛି, ସୁନିପୁଣ, ଖାଲି ନିପୁଣ ନୁହଁ ସୁନିପୁଣ, ଶାସ୍ତ୍ର ଯୁକ୍ତି ସୁନିପୁଣ, ଦୃଢ଼ ଶ୍ରଦ୍ଧା ଯାହାର। ଦୃଢ଼ ଶ୍ରଦ୍ଧା କହିଲେ ଭଗବାନ ଭଗବାନଙ୍କ ଶାସ୍ତ୍ରରେ ଦୃଢ଼ ଶ୍ରଦ୍ଧା ରହିଛି, ବିଶ୍ୱାସ ରହିଛି, ବିଶ୍ୱାସ। ଏ ଉତ୍ତମ ଅଧିକାରୀ ସେହି ତାର ଏ ସଂସାର, ଇଏ ହେଉଛି ଉତ୍ତମ ଅଧିକାରୀ, ଯେ ସଂସାରକୁ ତାର ତାଡ଼ିଦେବ, ଉଦ୍ଧାର କରିଦେବ, ସମସ୍ତ ସମଗ୍ର ସଂସାରକୁ ଉଦ୍ଧାର କରିଦେବ, ସିଏ ଉତ୍ତମ ଅଧିକାରୀ ସିଏ। ତାପରେ ଶାସ୍ତ୍ର ଯୁକ୍ତ ଚ ନିପୁଣ ସର୍ବା, ଏ ସଂସ୍କୃତ ଏ ଗୋଟେ ଶ୍ଳୋକ ଅଛି, ଏଇଟା କୁହାଯାଇଛି। ଆଚ୍ଛା, ଶାସ୍ତ୍ର ଯୁକ୍ତି ନାହିଁ ଜାଣେ, ଶାସ୍ତ୍ର କହିପାରିବ ନାହିଁ, ଶାସ୍ତ୍ର ବିଷୟରେ ଜାଣି ନାହିଁ, କିନ୍ତୁ ଦୃଢ଼ ଶ୍ରଦ୍ଧାବାନ, ଭଗବାନ ଶାସ୍ତ୍ରରେ ତାର ବିଶ୍ୱାସ ରହିଛି, ଦୃଢ଼ ଶ୍ରଦ୍ଧା ରହିଛି। ମଧ୍ୟମ ଅଧିକାରୀ ସେଇ ମହାଭାଗ୍ୟବାନ, ଇଏ ମଧ୍ୟ ମହାଭାଗ୍ୟବାନ, ସେ ମଧ୍ୟମ ଅଧିକାରୀ କିନ୍ତୁ ସେ ମହାଭାଗ୍ୟବାନ, କାରଣ ଶାସ୍ତ୍ର ଯୁକ୍ତି ନ ଦେଇପାରିଲେ କ'ଣ ହେବ, ତା'ର ଦୃଢ଼ ଶ୍ରଦ୍ଧା ରହିଛି ଭଗବାନ କଥାରେ, ଭଗବାନଙ୍କର ଠାରେ ଦୃଢ଼ ଶ୍ରଦ୍ଧା ରହିଛି, ନିଶ୍ଚିନ୍ତ ଭାବରେ ମଧ୍ୟରେ ସେ ରକ୍ଷା କରିବେ, ଏହି ଶ୍ରଦ୍ଧା ବିଶ୍ୱାସ ରହିଛି ଭଗବାନ ପାଖରେ, ତେଣୁ ସେ ମଧ୍ୟମ ଅଧିକାରୀ। ସେ କନିଷ୍ଠ ଅଧିକାରୀ କିଏ, କନିଷ୍ଠ ଅଧିକାରୀ ହେଉଛନ୍ତି ଯାହାର କୋମଳ ଶ୍ରଦ୍ଧା, ତାର ଶ୍ରଦ୍ଧା କୋମଳ କହିଲେ ଭଗବାନ ପ୍ରତି ବିଶ୍ୱାସ ରହିଛି, ଭରସା ରହିଛି। ଆଉ ଜଣେ ଗୋଟେ ନାସ୍ତିକ ବ୍ୟକ୍ତି ପାଖରେ ଆସିଗଲା, ସେ କହିଦେବେ ଭଗବାନ ନାହାନ୍ତି, ନା ତାର ସତ କଥା ତ ଭଗବାନ ନାହାନ୍ତି, ଭଗବାନ ସତରେ କ'ଣ ଅଛନ୍ତି, ଭଗବାନ ଥିଲେ ଏଭଳି କ'ଣ ଏମିତି ହୁଅନ୍ତା, ଏସବୁ ଅସା ଏସବୁ ଅସୁବିଧା ଏସବୁ ଇଏ କ'ଣ ଭଗବାନ ଥିଲେ ଏସବୁ ହୁଅନ୍ତା ନା କ'ଣ। ଏଭଳି ଭାବରେ ନାସ୍ତିକମାନେ ପଡ଼ିଗଲେ, ନାସ୍ତିକମାନେ ପାଖରେ ପଡ଼ିଗଲେ ତାର ଶ୍ରଦ୍ଧା ବଦଳିଯିବ, ଇଏ ହେଉଛି କ୍ରମର ଶ୍ରଦ୍ଧା, ହରୁଛି ଶ୍ରଦ୍ଧାଟା ଫିକ୍ସ ହେଇନି, ଶ୍ରଦ୍ଧା ଏପଟ ସେପଟ ହେଉଛି, ସେକିଂ ସେକିଂ ହେଉଛି, ଭଗବାନ ଅଛନ୍ତି ନାହାନ୍ତି, ଅଛନ୍ତି ନାହାନ୍ତି। ଯଦି ଜଣେ ଉନ୍ନତ ଭକ୍ତ ପାଖରେ ପଡ଼ିଗଲା ତାର ଶ୍ରଦ୍ଧା ଦୃଢ଼ ହେଇଯିବ, ଯଦି ଜଣେ ଅଭକ୍ତ ପାଖରେ ମିଶିଗଲା ତାର ଶ୍ରଦ୍ଧା ଚାଲିଯିବ, ମରିଯିବ ଶ୍ରଦ୍ଧା, ଆଉ ରହିବ ନାହିଁ, କୋମଳ ଶ୍ରଦ୍ଧା ରହିଛି, ଯାହା ଟିକେ ଶ୍ରଦ୍ଧା ଥିଲା ଟିକେ ଭଗବାନ ଅଛନ୍ତି କ'ଣ ଅଛି କହିଦେବେ, ଏମିତି ବ୍ୟବହାର କହିଦେବେ, ନାସ୍ତିକ ବ୍ୟକ୍ତିମାନେ ଏଭଳି ଭାବରେ କଥା କହିଦେବେ, ତାଙ୍କୁ କନଭିନ୍ସ କରେଇଦେବେ, ହେ ସତ କଥା ତ ଭଗବାନ ନାହାନ୍ତି, ଇଏ ଗୋଟେ କ'ଣ ଗୋଟେ ସବୁ ଅନ୍ଧଭାବରେ ସବୁ କହୁଛନ୍ତି ଭଗବାନ ବୋଲି, ସତରେ କ'ଣ ଭଗବାନ ଅଛନ୍ତି, କେଉଁଠି ଭଗବାନ ଅଛି ମୁଁ ଦେଖେଇ ଦେଇପାରିବ, ଏଇଭଳି ଭାବରେ ବିଭିନ୍ନ ଯୁକ୍ତି କରିବେ। ତେଣୁ ଯେଉଁମାନେ କୋମଳ ଶ୍ରଦ୍ଧା, ଯେଉଁମାନେ କନିଷ୍ଠ ଅଧିକାରୀ ତାଙ୍କର କୋମଳ ଶ୍ରଦ୍ଧା, ସେ କନିଷ୍ଠ ଜନ, କ୍ରମେ କ୍ରମେ ତେଉଁ ଭକ୍ତ ହେବେ ଉତ୍ତମ, କିନ୍ତୁ ଆସ୍ତେ ଆସ୍ତେ ଯଦି ସେମାନେ ତାଙ୍କଠାରୁ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କ ସହିତ ଯଦି ସଙ୍ଗ କରିବେ ତାହେଲେ ସେମାନେ ମଧ୍ୟ ସେଇ ଉନ୍ନତ ସ୍ଥିତିକୁ ଆସିବେ। ତେଣୁ ଏଇଭଳି ଭାବରେ ଭକ୍ତିର ବିଭିନ୍ନ ସ୍ତର ରହିଛି। ତେଣୁ ଏଠି କୁହାଗଲା ଭକ୍ତି ଆମେ ଯେତିକି ଭକ୍ତି କରୁଥିବା ସେତିକି ଆମେ ଜାଣିପାରିବା ଆମେ କେତିକି ଭକ୍ତି ଆମେ କେଉଁ ସ୍ତରରେ ଅଛେ ଆମର ଭକ୍ତିର ସ୍ତର କେଉଁଟା ସେଇଟା ମାପିବା ପାଇଁ ଗୋଟେ ରହିଛି ମାପିବାର ଉପାୟ ରହିଛି। ଯେମିତି ସବୁ ମପା ଯାଉଛି ଏଇଟା ଏଠି କ୍ଷୀର ଏତିକି ଲିଟର ହେଲା ଆମକୁ ଏତିକି ଲିଟର ହେଲା କ୍ଷୀରରେ ପାଣି ଏତିକି ରହିଛି ଏସବୁ ବିଭିନ୍ନ ପ୍ରକାର ସବୁ ମିଟର ଅଛି ଜାଣିବା ପାଇଁ ସେମିତି ଭକ୍ତିର ମିଟର ରହିଛି ଭାଗବତ ଭକ୍ତି ତୁମେ କେଉଁ ସ୍ତରରେ ଅଛ ତୁମେ ଭକ୍ତି ନିଜେ ଜାଣିବ ଅନ୍ୟମାନେ ଜାଣନ୍ତୁ ନ ଜାଣନ୍ତୁ ତୁମେ ନିଜେ ଜାଣିପାରିବ କିଭଳି ଭାବେ ଅନ୍ୟମାନେ ଜାଣିବାରେ ଭୁଲ ହେଇପାରେ କିନ୍ତୁ ଆମେ ଜାଣିବାରେ ଭୁଲ ହେବ ନାହିଁ। ଆମେ ଡୁପ୍ଲିସିୟସ୍ ରହିଥିବା ଆମେ ଭିତରେ ଗୋଟେ କଥା ବାହାରେ ଗୋଟେ କଥା କରୁଥିବା ଅନ୍ୟ ଲୋକ କେମିତି ଜାଣିବେ କିନ୍ତୁ ଆମେ କେଉଁ ସ୍ତରରେ ନିଜର ସ୍ଥିତିକୁ ଆମେ ନିଜେ ଜାଣିବା ତାହାର ମାପକାଠି ରହିଛି କେମିତି ତୁମେ ଜାଣିବ ନା ଭକ୍ତି ପରିସାନୁଭବ ବିରକ୍ତି ଅନ୍ୟତ୍ର ଚେଷ୍ଟିକ ଏକ କାଳ ପଦ୍ୟମାନ ସେ ଯଥା ସ୍ମୃତ ସିଉ ତୁଷ୍ଟି ପୁଷ୍ଟି କ୍ଷୁଦପାୟ ଅନୁଭାସମ ତିନିଟା ଜିନିଷ ହେବ ଆମେ କେତେ ଭକ୍ତିର ଅନୁଭବ କରୁଛୁ ଭଗବାନଙ୍କ ଅନୁଭୂତି ଆମର କେତେ ଅଛି ଭକ୍ତି କରୁଛେ ମାନେ ପରେ ସେ ଅନୁଭବ ହେବ ଏବଂ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ ବିରକ୍ତି ମାନେ ଯେଉଁ ଭୌତିକ ଆସକ୍ତି ରହିଛି ଭୌତିକ ଆସକ୍ତିରୁ ଆମେ କେତିକି ମୁକ୍ତ ଆମେ ଦେଖୁଥିବା ବହୁତ ଆସକ୍ତି ଆମେ ମୁକ୍ତ ଆମର କିଛି ନାହିଁ କିନ୍ତୁ ଆମ ମନରେ ଆସକ୍ତି ଥିବ ଭଗବତ ଗୀତାରେ ସେ ସବୁଟି ଅଛନ୍ତି ନା ରସବର୍ଜଂ ରସପିଆସ ପରମ ଦୁଷ୍ଟ ନିବର୍ତ୍ତତେ ଯଦି ତୁମେ ଉନ୍ନତ ସ୍ୱାଦ ପାଇନାହଁ ତୁମେ ବହୁତ କୃତ୍ରିମ ଭାବରେ ସବୁ ଚେଷ୍ଟା କରୁଥିବ ଭିତରେ କିନ୍ତୁ ସବୁ ରହିଛି ବୋଝେଇକି ରହିଥିବ ବାହାରକୁ ସବୁ ବୈରାଗ୍ୟ ଦେଖାଉଥିବ ଭିତରେ ସବୁ ବୋଝେଇକି ରହିଥିବ କେତେବେଳେ କ'ଣ ଲୁଚି ଛପିକିରି ସେ ବାହାରକୁ ପଡ଼ିବ ବା ହେଇଯିବ ଏସବୁ ରହିଛି ତେଣୁ ଇଏ ଆମେ କେତେ ଭୌତିକ ଆସକ୍ତିରୁ ମୁକ୍ତ ସେଥିପାଇଁ ଦଶମ ନମ୍ବର ଅପରାଧ ହେଉଛି ଏଇଟା ଗୁରୁଦେବଙ୍କ ଠାରୁ ଏତେ ଶିକ୍ଷା ଲାଭ କରିବା ପରେ ମଧ୍ୟ ଭୌତିକ ଆସକ୍ତି ଯାହା ଥିଲା ଏ ଭକ୍ତିକୁ ଆସିବା ପୂର୍ବରୁ ଇସ୍କନକୁ ଆସିବା ପୂର୍ବରୁ ଆମର ଯେଉଁ ଭୌତିକ ଆସକ୍ତି ଥିଲା ଚାର ଆସକ୍ତି ଥିଲା ଅମଗ୍ର ଆସକ୍ତି ଥିଲା ସମଗ୍ର ଆସକ୍ତି ଯେଉଁ ସବୁ ଥିଲା ଆସକ୍ତି ଆସିସାରିଲା ପରେ ସେଇ ଆସକ୍ତି ରହିଛି ଏହା ଦୂର ହେଲା ନାହିଁ ତାହେଲେ ଆମର କିଛି ଇମ୍ପ୍ରୁଭମେଣ୍ଟ ହେଲା ନାହିଁ। ଯେଉଁ ସ୍ଥିତିରେ ଥିଲେ ହରି ଯେଉଁ ରହିଛି ଲୋଚନ ବୋଲେ ସେଇ ପାପି ଏଲ ଆର୍ ଗେଲ ଏଭଳି ଶ୍ଳୋକଟି ଅଛନ୍ତି ପାଇଲେ ଖୋଜିଲ ସେଇଟା ଲୋଚନ ବୋଲେ ପାପି ଏଲ ଆର୍ ଗେଲ ଲୋଚନ ବୋଲେ ସେଇ ପାପି ଏଲ ଆର୍ ଗେଲ ସେ ଆସିଲା କୃଷ୍ଣମତି ସ୍ୱରୂପ ଆସିଲା କିନ୍ତୁ ସିଏ ଉନ୍ନତି କଲା ନାହିଁ ଅଛି ସେମିତି ଲୋଚନ ବୋଲେ ଆସୁଛି ଲୋଚନ ସି ଏଚ୍ ଆସିବ ନାହିଁ ଲୋଚନ ଆଲୋ ସି ଏଚ୍ ଏ ଏନ୍ ଏ ସେଇ ପାପି ଲୋଚନ କହିଲେ ଲୋଚନ ଦେଖିଲେ ଲୋଚନ ବୋଲେ ସେଇ ପାପି ହଁ ଦେଖିଲେ କ'ଣ ଅଛି ଗୀତ ଲୋଚନ ବୋଲେ ସେଇ ପାପି ଏଲ ଆର୍ ଗେଲ ସେ ଲାଷ୍ଟକୁ ସେଇଟା ଅଛି ଲୋଚନ ଦାସ ଠାକୁରଙ୍କର ପ୍ରତିର ହବ ନିତାଇ ଗୁଣମଣି ଆମର ବୋଧେ ନିତାଇ ଗୁଣମଣି ଆମାର ଲୋଚନ ବୋଲେ ସେ ନା ଏଇଟା ଅଲଗା ଗୋଟେ ଜାଣିଆ ଲୋଚନ ଦାସ ଠାକୁରଙ୍କର ଅଛି ଅବତାର ସାର ଗୁର ଅବତାର ପରମ କରୁଣ ବହୁତ ଜନ ତାପରେ ଅକୃତ ପରମାନନ୍ଦ ଅକୃତ ପରମାନନ୍ଦ पहिलं अक्रोध परमानंद नित्यानंद राय अभिमान शून्य निताय नगर बेड़ा दम पतित जीवे द्वारे द्वारे गिया हरिनाम महामंत्र दिनन बिलिया जारे देखे तारे कहे दंते तुण धरी हमारे के निया रह बोल गोर हरी एत बोली नित्यानंद भूमि गड़ी जा सोनार पर्वत जेन तुला दे लोटा एन अवतार जार रति न जन्मिल लोचन बोले सही पापी एलो आर गे देख भगवान नित्यानंद प्रभु केते कृपा करी समुद्र को उद्धार करिया पई जाऊँ समझ गढ़ी जाऊँगा पाखे दात तृण धरिकी तुम भगवान नाम निय जारे देखे तारे कहे दंते तृण धरी आमार कि बोल घोर हरी को कह तुम बोल भजन कर गौर हरि कर ये बोली नित्यानंद भूमि गढ़ी जाए सामने गढ़ी जाऊँ सी सोनार पर्वत जेने धूला तो लोटाए सुनार अंग अंगटा जमी सुनार तैयारी ये रही हाँ जमी धूनार सुनार पर्वत जड़े धूल गढ़ी जाऊँगी ये भाव देखा हेन अवतार जार रति ना जन्मिल से ही गौरांग नित्यानंद प्रभुकर ये अवतार जो आंकर जब आम रति न आसला लोचन बोले से ही पापी येलो आर गेल से पापी आसला किंतु कि लाभ है ना जो भाई भाव आसला से भाई भाव गला जीवन चलीगला तार लोचन बोले से ही पापी येलो आर गेल तेणु आम कथा को विश्राम दवा समय हो गला जय श्री भागवत की जय श्री प्रभुपाद महाराज की जय श्री गुरुदेव की संबित गौर भक्त की जय गौर प्रेमानंदी हरे कृष्ण वृंदावन रघुनंदन धाम की जाय स्कंद यात्री की जाय भक्त राकेश की जाय
शेर शेर तमारे
हाँ।